जीवर स्वरूप स्थिति एवं परम ब्रह्म भगवान संबंध में अनेक दार्शनिक मतवाद अच्छी वर्तमान यही श्लोक परम पुरुष भगवान परिष्कार भाव कहते जो लोग भगवान श्रीकृष्ण को परम पुरुष रूप जाने से वास्तव में सर्वज्ञ अटे जे अज्ञ से केवल परम ब्रह्म संबंध में मनन कर चले किंतु जे सर्वज्ञ से तार बहुमूल्य समय को नष्ट न करी प्रत्यक्ष भाव कृष्ण चेतना परमेश्वर सेवार निजुक्त हो जाए समग्र भगवत गीता यही कथा प्रति पद से जोर दे कथि भगवत गीता कतक दुर्दांत भाष्यकार अच्छा जे मैंने परमेश्वर भगवान एवं जीवन को एक अभिन्न बोली भावती वैदिक ज्ञान को श्रुति कहुए कारण यह शुणी शुणी मन रखा जाए व्यक्ति ये वैदिक ज्ञान कृष्ण भाई अधिकारी एवं तांकर प्रतिनिधि ग्रहण करवा उचित भगवान श्रीकृष्ण अति सुंदर भाव कथा बुझाई कौन ଏବଂ ବ୍ୟକ୍ତି ଏଠାରୁ ଶ୍ରବଣ କରିବା ଉଚିତ। ଘୁଷୁରୀ କରି କେବଳ ଶୁଣିଲେ ଯଥେଷ୍ଟ ହେଲା ନାହିଁ, ଉପଯୁକ୍ତ ଅଧିକାରୀ ବା ଆଚାର୍ଯ୍ୟଙ୍କଠାରୁ ଶୁଣି ଏହାକୁ ଭଲ ରକମ ବୁଝିବାକୁ ପଡ଼ିବ। କେବଳ ବ୍ୟକ୍ତି ଶାସ୍ତ୍ରଗତ ଜ୍ଞାନ ନିଜେ ନିଜେ ଗ୍ରହଣ କରି ମନୋଜ୍ମନ ବସି ଚିନ୍ତା କରିବା ଉଚିତ ନୁହେଁ। ବ୍ୟକ୍ତି ବିନୟ ସହକାରେ ଭଗବତ ଗୀତାରୁ ଶ୍ରବଣ କରିବା ଉଚିତ ଏବଂ ସେଥିରୁ ଏହି ଜ୍ଞାନ ଗ୍ରହଣ କରିବା ଉଚିତ ଯେ ଜୀବଗଣ ସର୍ବଦା ପରମପୁରୁଷ ଭଗବାନଙ୍କର ଅବସ୍ଥାନ ଅଟନ୍ତି। ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ମତ ଅନୁଯାୟୀ ଯେଉଁ ବ୍ୟକ୍ତି ଏହାକୁ ଭଲ ରକମ ବୁଝିପାରିଛି ତା ଛଡ଼ା ଆଉ କେହି ବେଦର ଉଦ୍ଦେଶ୍ୟ ଜାଣନ୍ତି ନାହିଁ। ଏଠାରେ ବ୍ୟବହୃତ ଭଜତେ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ। ଅନେକ ସ୍ଥାନରେ ଭଜତେ ଶବ୍ଦ ପରମେଶ୍ୱରଙ୍କର ସେବା ସମ୍ବନ୍ଧରେ ବ୍ୟବହୃତ ହୋଇଅଛି। ଯଦି କୌଣସି ବ୍ୟକ୍ତି ପୂର୍ଣ୍ଣ କୃଷ୍ଣ ଚେତନାରେ ଭଗବାନଙ୍କର ସେବାଳକୁ ହୁଏ ତାହେଲେ ବୁଝିବାକୁ ହେବ ଯେ ସେ ସମସ୍ତ ବୈଦିକ ଜ୍ଞାନ ଭଲ ଭାବରେ ବୁଝିପାରିଛି। ବୈଷ୍ଣବ ପରମ୍ପରାରେ କଥିତ ଅଛି ଯେ ଯଦି କୌଣସି ବ୍ୟକ୍ତି ଶ୍ରୀକୃଷ୍ଣଙ୍କର ସେବାଳକୁ ହୋଇଛନ୍ତି ତାହେଲେ ପରମବ୍ରହ୍ମକୁ ବୁଝିବା ପାଇଁ ଅନ୍ୟ ଯୋଗବିଧିର ଆବଶ୍ୟକତା ନାହିଁ। ବୁଝିବାକୁ ହେବ ଯେ ସେ ଠିକ୍ ସ୍ତରକୁ ଆସିଯାଇଛି, କାରଣ ସେ ଭଗବାନଙ୍କର ସେବାରେ ନିଯୁକ୍ତ ହୋଇଯାଇଛି। ବୈଦିକ ଜ୍ଞାନ ବୁଝିବାର ସମସ୍ତ ପ୍ରାଥମିକ ବିଧି ବା ସ୍ତର ସେ ଶେଷ କରିଛି। ସେହିପରି ଯଦି କୌଣସି ବ୍ୟକ୍ତି ହଜାର ହଜାର ଜନ୍ମ ଜ୍ଞାନ ମାର୍ଗରେ ବିତାଇଲା ପରେ ଏକଥା ଜାଣିପାରେ ନାହିଁ ସେ ଶ୍ରୀକୃଷ୍ଣ ହେଉଛନ୍ତି ପରମପୁରୁଷ ଭଗବାନ ଏବଂ ତାଙ୍କର ଶରଣପୂର୍ଣ୍ଣ ହେବା ହିଁ ଏକମାତ୍ର ପନ୍ଥା, ତାହେଲେ ତାର ଏତେ ଜନ୍ମର ଜ୍ଞାନକୁ ସାଧନା କେବଳ ଅଯଥା ସମୟର ଅପଚୟ ହିଁ ଅଟେ। ଆଜି ପବିତ୍ର ଏଇ ବର୍ତ୍ତମାନ ଗୋଟିଏ ମାସ ଯେଉଁ ମାସ ଚାଲିଛି ସେଟା ଲୋକମାନେ ଏଇଟା ମଳ ମାସ ବୋଲି କହନ୍ତି, କିନ୍ତୁ ଏଇଟା ହେଉଛି ପୁରୁଷୋତ୍ତମ ମାସ। ଇଏ ହେଉଛି ବୈଷ୍ଣବ ଧାରାରେ ଏ ମାସର ବହୁତ ମହାତ୍ମ୍ୟ ରହିଛି। ତେଣୁ ଏଇ ପୁରୁଷୋତ୍ତମ ମାସରେ ରବିବାର ଯୋଗ ଦେଇଥିବା ସମସ୍ତ ଲୋକ ସ୍ୱଜନବୃନ୍ଦ ଏବଂ ମାତୃଭୂମିଙ୍କୁ ଆମ ଶ୍ରୀକୃଷ୍ଣ ଭଗବାନ ସଂଘ ଆନ୍ତଃ କେନ୍ଦ୍ରରୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ଯେ ଆପଣମାନେ ଆମର ତୃତୀୟ ରବିବାର ଏଠି ସବୁ ମାସର ତୃତୀୟ ରବିବାର ସତ୍ସଙ୍ଗ କରାଯାଉଛି, ଏହି ସୁଯୋଗ ପ୍ରଦାନ କରାଯାଉଛି ସମସ୍ତଙ୍କୁ। ସମସ୍ତେ ଏହି ସତ୍ସଙ୍ଗରେ ଯୋଗଦାନ କରି ମନୁଷ୍ୟ ଜୀବନର ଦୁର୍ଲଭତା, ମନୁଷ୍ୟ ଜୀବନ କିଭଳି ଭାବରେ ଆମେ ବିତେଇବା ଯାହାଫଳରେ ଆମ ଜୀବନର ସାର୍ଥକତା ହୋଇପାରିବ, ଜୀବନରେ ସିଦ୍ଧି ପ୍ରାପ୍ତ ହୋଇପାରିବା, ଏସବୁ ଏହି ସତ୍ସଙ୍ଗ ମାଧ୍ୟମରେ ଆମେ ଜାଣିପାରିବା। ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଯେ ଆପଣମାନେ ଆଜିର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆଜି ସତ୍ସଙ୍ଗରେ ଯୋଗଦାନ କରିଛନ୍ତି। ଏ 17 ତାରିଖରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏ ମାସଟି ପୁରୁଷୋତ୍ତମ ମାସ ବୋଲି କୁହାଯାଉଛି ଏବଂ ବିଶେଷ ଭାବରେ ଏହି ତିଥି 19 ବର୍ଷରେ ପହଞ୍ଚୁଛି ପଡ଼ିଛି। 1996 ମସିହାରେ ଏହି ତିଥି ପଡ଼ିଥିଲା ପୁରୁଷୋତ୍ତମ ମାସ, ଯେଉଁ ମାସରେ କି ଜଗନ୍ନାଥଙ୍କର ନବକଳେବର ଅନୁଷ୍ଠିତ ହୋଇଥିଲା। ତେଣୁ ଏହି ବର୍ଷ 19 ବର୍ଷ ପରେ ସେହି ତିଥି ପଡ଼ିଛି, ଯେଉଁଥିରେ କି ଭଗବାନ ଜଗନ୍ନାଥଙ୍କର ସେହି ପୁରୁଷୋତ୍ତମ ତାଙ୍କର ନବକଳେବର ଅନୁଷ୍ଠିତ ହେଉଛି। ଆପଣମାନେ ଆଗକୁ ତ ଜାଣିଥିବେ ଏବଂ ସମ୍ବାଦପତ୍ର ଟିଭି ଇତ୍ୟାଦିରେ ଏହି ନବକଳେବର ବିଷୟରେ ବହୁତ ଆଲୋଚନା ହୋଇସାରିଛି। ବିଶେଷ ଭାବରେ ଯେଉଁ 15 ତାରିଖରେ ରାତି ଅଧରେ ଯେଉଁ ବ୍ରହ୍ମ ସ୍ଥାନାନ୍ତର ହେବା କଥା ସେଥିପାଇଁ ମଧ୍ୟ ବହୁତ ବାଧା ଦେବାକୁ ଚାଲିଛି। ଏହା ଏହି ପୁରୁଷୋତ୍ତମ ମାସରେ ଆମେ ଆଜି ଏହି ପୁରୁଷୋତ୍ତମ ବିଭାଗ ଯୋଗ ଭଗବତ ଗୀତାର ଅଧ୍ୟାୟ, ଏହି ଅଧ୍ୟାୟଟି ହେଉଛି ପୁରୁଷୋତ୍ତମ ବିଭାଗ ଯୋଗ, ସେ ବିଷୟରେ ଆମେ କିଛି ଆଲୋଚନା କରିବା। ଏବଂ ଆଜି ମଧ୍ୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ଯୋଗ ବିଷୟରେ ଆମେ କିଛି କଥା କହିବା। ତେଣୁ ଭଗବାନ ଏ ଭଗବତ ଗୀତାରେ ଯେଉଁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି, ପ୍ରଥମେ ଅର୍ଜୁନଙ୍କୁ ଉଦ୍ଦେଶ୍ୟ କରି ସମଗ୍ର ମାନବ ସମାଜକୁ ଏ ଜ୍ଞାନ ପ୍ରଦାନ କରାଯାଇଛି। ଏ ଜ୍ଞାନ ଭଗବତ ଗୀତାରେ ଯେଉଁ ଜ୍ଞାନ ଅଛି ଏ ସମସ୍ତ ଶାସ୍ତ୍ରର ସାର ବର୍ଣ୍ଣନା କରାଯାଇଛି।
ଶାସ୍ତ୍ର ବୈଦିକ ଶାସ୍ତ୍ର ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି। ଗୀତା ସରି ମାନେ ଗୀତା ତାର ହେଉଛି ମହାଭାରତର ଗୋଟେ ପାଠ, ମହାଭାରତର ଲକ୍ଷ ଶ୍ଳୋକ, ବେଦ ଋଗ୍ବେଦ ସାମବେଦ ଯଜୁର୍ବେଦ ଅଥର୍ବେଦ ବିଭିନ୍ନ ଉପନିଷଦ ମାନେ ଅଛନ୍ତି। ତାଙ୍କ ଭିତରେ 108 ଉପନିଷଦ ରହିଛନ୍ତି ମୁଖ୍ୟ ଉପନିଷଦ। ବିଭିନ୍ନ ପୁରାଣ ମାନ ସବୁ ଅଛନ୍ତି, 18 ପୁରାଣ ଅଛନ୍ତି, ବିଭିନ୍ନ ଉପପୁରାଣ ମଧ୍ୟ ଅଛନ୍ତି। ମହାଭାରତରେ ଲକ୍ଷ ଶ୍ଳୋକ ଅଛନ୍ତି ଏବଂ ରାମାୟଣ ମଧ୍ୟ 25,000 ଶ୍ଳୋକ ରହିଛନ୍ତି ବାଲ୍ମୀକିଙ୍କର ରାମାୟଣରେ। ଏଇଭଳି ଭାବରେ ଅନେକ ଶାସ୍ତ୍ର ରହିଛି, ବୈଦିକ ଶାସ୍ତ୍ର ଲକ୍ଷ ଲକ୍ଷ ଶ୍ଳୋକ ରହିଛି ବୈଦିକ ଶ୍ଳୋକରେ। ଏ ସମସ୍ତ ଶ୍ଳୋକର ସାର ଏଇ ଭଗବତ ଗୀତାରେ ଆମେ ପାଇବା। ଗୀତା ମାଧ୍ୟମରେ ସେଟା ବର୍ଣ୍ଣନା କରାଯାଇଛି ସଦ୍ରାଣରେ, ସର୍ବୋପରିଶ୍ରାହୋ ଦୁଗ୍ଧା କୃପାଣନନ୍ଦନ ପାର୍ଥ ବତ୍ସା ସୁଧି ଭୋକ୍ତା ଦୁଗ୍ଧମ ଗୀତା ମୃତ ଭାବ। ସମସ୍ତ ବେଦକୁ ବା ଉପନିଷଦକୁ ଗାଧୀ ସହିତ ତୁଳନା କରାଯାଇଛି। କାମଦେବ ଗାଧୀ, ଆମେ ଯେଉଁ ଗାଧୀ ରହିଛି ସେ କେବଳ କ୍ଷୀର ପ୍ରଦାନ କରୁଛି, ସବୁ ଗାଧୀମାନେ ମଧ୍ୟ କ୍ଷୀର ପ୍ରଦାନ କରୁନାହାନ୍ତି। କିଏ ଅଳ୍ପ ପରିମାଣ ଦେଉଛି, କିଏ ଅଧିକ ପରିମାଣ ଦେଉଛି, କିନ୍ତୁ କାମଧେନ ଗାଧୀ ଯେଉଁ ରହିଛନ୍ତି ସେ ଗାଧୀ ସମସ୍ତ ଯାହା ଯାହା କାମନା ସେ ପୂରଣ କରିପାରିବେ, ଏ ଗାଧୀର ମାଧ୍ୟମ। ତେଣୁ ଏ ସମସ୍ତ ଉପନିଷଦକୁ ଗୋଟେ ଗାଧୀ ସହିତ ତୁଳନା କରାଯାଇଛି। ସମସ୍ତଙ୍କର କାମନା ଏଇ ବେଦ ଉପନିଷଦରୁ ପୂରଣ ହୋଇପାରିବ, ଯାହା ଯାହା କାମନା ଅଛି। ତେଣୁ ଏଇ ସମସ୍ତ ଉପନିଷଦକୁ ଯଦି ଗାଧୀ ସହିତ ତୁଳନା କରାଯାଉଛି ତାହେଲେ ଗାଧୀକୁ ଦୁଃଶ ହେଉଛି ଦୁର୍ଦ୍ଧା ଗୋପାଳ ନନ୍ଦନ। ଗୋପାଳ ନନ୍ଦନ ହେଉଛନ୍ତି କୃଷ୍ଣ ଭଗବାନ, ଗୋପାଳ ମାନଙ୍କୁ ସବୁ ଧାରଣ କରୁଥିଲେ, ତାଙ୍କର ଗୋଟେ ନାମ ହେଉଛି ଗୋପାଳ। ସେ ଗୋପାଳ ନନ୍ଦନ ଭଗବାନ କୃଷ୍ଣ ଏଇ ଗୀତା ଉପନିଷଦକୁ ଦୁହୁଁଛନ୍ତି ଦୁର୍ଧା ଗୋପାଳ ନନ୍ଦନ। ଗାଈ କିଣିବା ପାଇଁ ହେଲେ ଗୋଟେ ବାଛୁରୀର ଆବଶ୍ୟକତା ରହିଛି, ତେଣୁ ସେ ବାଛୁରୀ କିଏ ନା ପାର୍ଥ ବତ୍ସା। ପାର୍ଥ ରହିଲେ ବୃଦ୍ଧା, ବୃଦ୍ଧାଙ୍କ ପୁତ୍ର ଅର୍ଜୁନ, ସେ ହେଉଛନ୍ତି ବତ୍ସା। ବତ୍ସା ସହିତ କାହିଁକି ତୁଳନା କରାଯାଇଛି ନା ସେ ସବୁ ବିଭିନ୍ନ ପ୍ରଶ୍ନ କଥା ଆସୁଛନ୍ତି, ଏ ପ୍ରଶ୍ନର ଉତ୍ତରରେ ଭଗବାନ ସବୁ କହୁଛନ୍ତି, ଭଗବତୀତା ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ପାର୍ଥ ବତ୍ସା ସୁଧି ଭୋକ୍ତା, ଏଇ ଯୋଉ ଗୀତାରୂପ ଅମୃତକୁ କିଏ ପାଳନ କରୁଛନ୍ତି ନା ଯେଉଁମାନେ ସାଧୁ ବ୍ୟକ୍ତି, ଯେଉଁମାନେ ଶ୍ରୋତା, ଯେଉଁମାନେ ଶ୍ରବଣ କରୁଛନ୍ତି ଗୀତା, ସେମାନେ ଏଇ ଗୀତାରୂପ ଅମୃତକୁ ପାଳନ କରୁଛନ୍ତି। ତେଣୁ ଏଇ ଭଗବତ ଗୀତାରେ ସମସ୍ତ ପ୍ରକାର ଜ୍ଞାନ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯୋଉ ଭଗବତ ଗୀତାରେ ଭଗବାନ ତିନି ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି, ଗୋଟେ ହେଉଛି ବୁଦ୍ଧ ଜ୍ଞାନ, ବୁଦ୍ଧତର ଜ୍ଞାନ, ଗୋଟେ ହେଉଛି ବୁଦ୍ଧତମ ଜ୍ଞାନ। ବୁଦ୍ଧ, ବୁଦ୍ଧତର ଏବଂ ବୁଦ୍ଧତମ ତିନି ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ। ଯେତେବେଳେ ଅର୍ଜୁନ ଏଠି କହିଲେ ଯେଉଁମାନେ ଅସମ୍ଭୋଗ, ଅସମ୍ଭୋଗ ଯେଉଁମାନେ ନିଶ୍ଚିତ ଭାବରେ ଭଗବାନଙ୍କୁ ଜାଣନ୍ତି, କିନ୍ତୁ ଯେଉଁମାନେ ଜାଣନ୍ତି ନାହିଁ ଭଗବାନଙ୍କୁ ଛାଡ଼ନ୍ତି, ଆମେ ନିଜ ବିଷୟରେ ମଧ୍ୟ ଆମେ ଜାଣିନି ପ୍ରକୃତରେ ସମ୍ମୁଖ ଚେତନ କୁହାଯାଉଛି। ଅର୍ଜୁନ ଯେତେବେଳେ ଭଗବତ ଗୀତାର ଆରମ୍ଭରେ ବହୁତ ପ୍ରକାର ଯୁକ୍ତି ପ୍ରଦାନ କରେ, ଆମେ ଯୁଦ୍ଧ କରିବା ନାହିଁ, ଯୁଦ୍ଧ କରିଲେ ଅଧର୍ମ ହେବ, ବିଭିନ୍ନ ପ୍ରକାର ସମାଜରେ ଉତ୍ପାତ ସୃଷ୍ଟି ହେବ। ଏହିଭଳି ଭାବରେ ଯେତେବେଳେ ପ୍ରଥମ ଅଧ୍ୟାୟରେ ସବୁ ବିଭିନ୍ନ ପ୍ରକାର ଯୁକ୍ତି କରିଛନ୍ତି, ତଥାପି ଭଗବାନ ତାକୁ କହୁଛନ୍ତି ତମେ ଏଇସବୁ ଅନାର୍ଯ୍ୟ ଯେଉଁ ଚିନ୍ତାଧାରା ରହିଛି ଏସବୁ ତ୍ୟାଗ କରି ତମେ ଯୁଦ୍ଧ କର। କିନ୍ତୁ ତଥାପି ଅର୍ଜୁନ ପୁଣି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଅନେକ ଯୁକ୍ତି କରିଛନ୍ତି, କିନ୍ତୁ ଯେତେବେଳେ ଅର୍ଜୁନ ଦେଖିଲେ ପ୍ରକୃତରେ ତାଙ୍କର ଯେଉଁ ଚିନ୍ତାଧାରା, ଏଇ ଯେଉଁ ଚିନ୍ତାଧାରା ଯଦି ସେ ଗ୍ରହଣ କରିବେ ତାହେଲେ ତାଙ୍କର ଯେଉଁ ସମସ୍ୟାର ସମାଧାନ ହେଇପାରିବ ନାହିଁ, ତେଣୁକରି ସେ ଭଗବାନଙ୍କ ଶରଣରେ ଯାଇଛନ୍ତି। ସେ କହୁଛନ୍ତି କାଳ୍ପନେ ଦୋଷ ଉପହତ ସ୍ୱଭାବ ପୃଚ୍ଛାମିକା ଧର୍ମ ସମ୍ପୂର୍ଣ୍ଣ ଧର୍ମ ସମ୍ପୂର୍ଣ୍ଣ ଧର୍ମ ବିଷୟରେ ଅଧିକାଂଶ ସମ୍ପୂର୍ଣ୍ଣ ହେଇକି ରହିଛନ୍ତି। ପ୍ରକୃତରେ ଜାଣନ୍ତି ନାହିଁ ଧର୍ମ କ'ଣ। ଧର୍ମ ସେ ତତ୍ତ୍ୱ ବିହିତ ଉପାୟ ଧର୍ମର ତତ୍ତ୍ୱ ବୁଝିବା ବହୁତ କଷ୍ଟ, ବହୁତ ବୁହ୍ୟ ଜିନିଷ, ବହୁତ ଗୋପନୀୟ ଜିନିଷ। ତେଣୁ ଅର୍ଜୁନ ଦେଖି ଜାଣି ଭଗବାନଙ୍କର ଶୁଦ୍ଧ ଭକ୍ତ ସବୁବେଳ ପାଇଁ ସେ ଭଗବାନଙ୍କ ସହିତ ତାଙ୍କର ସେବାରେ ବ୍ରତ ରହିଛନ୍ତି। ତେଣୁ କଥାରେ ଭଗବାନ କହିଛନ୍ତି ବହୁନି ମେ ବେଦାନି ଜନ୍ମାନି କେବଳ ଦାର୍ଜନ ତାନ୍ୟ ବେଦ ସର୍ବାଣୀ ନନ୍ଦ ବ୍ୟକ୍ତ କରନ୍ତି। ଖାଲି ଯେ ଏହି ଜନ୍ମରେ ଅର୍ଜୁନ ଭଗବାନଙ୍କର ସଫା ହେଇଛନ୍ତି ତା ନୁହଁ, ସବୁବେଳେ ଯେତେବେଳେ ଭଗବାନ ଆସନ୍ତି ଅର୍ଜୁନ ସବୁ ସମୟରେ ଭଗବାନଙ୍କ ସହିତ ଆସନ୍ତି। ତେଣୁ ଚତୁର୍ଥ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି ବହୁନି ମେ ବ୍ୟକ୍ତାନି ଜନ୍ମାନି କେବଳ ଅର୍ଜୁନ ତମର ଏବଂ ମୋର ଅନେକ ଜନ୍ମ ବିତି ଯାଇଛି କିନ୍ତୁ ଭଗବାନ ସେ ମନେ ରଖିଛନ୍ତି ତାନ୍ୟ ବେଦ ସର୍ବାଣୀ ଭଗବାନଙ୍କର ବ୍ୟବସ୍ଥାରେ ସେ ସମୂଳ ହେଇଯାଇଛନ୍ତି। ପ୍ରକୃତରେ ଧର୍ମର କଣ କରିବା କଥା ସେଟା ସେ ବୁଝିପାରି ନାହିଁ, କାହିଁକି ନା ଏ ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ସମସ୍ତ ମାନବ ଜାତିକୁ ଭଗବାନ ଜ୍ଞାନ ଉପଦେଶ ପ୍ରଦାନ କରିବେ। ତେଣୁ ଅଧିକାଂଶ ହେଉଛନ୍ତି ଧର୍ମ ସମ୍ପୂର୍ଣ୍ଣ ଧର୍ମ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ, ସତର ଅନେଶତ ଭାଗ ଲୋକ ଜାଣନ୍ତି ନାହିଁ। ତେଣୁ ଆମକୁ ସେହିଭଳି ଭାବରେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯାଇ ତାଙ୍କୁ ଏହି ପ୍ରଶ୍ନ ପଚାରିବାକୁ ପଡ଼ିବ, ଯେମିତି ଭଗବାନଙ୍କୁ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି କାହିଁକି ନା କୃପଣତା ଯୋଗୁରୁ କାର୍ପଣ୍ୟ ଦୋଷ କୃପଣତା। ତେଣୁ ଅର୍ଜୁନ ଯେଉଁଭଳି ଭାବରେ ଭଗବାନ ପ୍ରଶ୍ନ ପଚାରୁଛନ୍ତି ଇଚ୍ଛାଣି ଧର୍ମ ସମୁଦ୍ର ଥିବା ମୁଁ ଆପଣଙ୍କୁ ଧର୍ମ ବିଷୟରେ ଜ୍ଞାନ ପଚାରୁଛି ବିଭିନ୍ନ ପ୍ରଶ୍ନ ପଚାରୁଛି। ତେଣୁ ଏଇ ଜଣେ ପ୍ରଶ୍ନ ପଚାରିବ, ଏ ପ୍ରଶ୍ନ ପଚାରିବା ପାଇଁ ଆବଶ୍ୟକତା ହେଉଛି କ'ଣ ନା ଜଣେ ତାଙ୍କର ଶରଣ ବୁଝିବାକୁ ପଡିବ। ଉଚ୍ଛାନ୍ତା ଧର୍ମ ସମୟଟା ଯତ୍ ଶ୍ରେୟ ନିଶ୍ଚିତ ବ୍ରୋହିତାନି, ପ୍ରକୃତରେ କେଉଁଟା ନିଶ୍ଚିତ ଭାବରେ କେଉଁଟା ମୋର କରିବା କଥା, ଆମର କେଉଁଟା ଧର୍ମ, କେଉଁଟା ମୋର ଶ୍ରେୟ, ଯତ୍ ଶ୍ରେୟ ଶ୍ରେୟ ଏବଂ ପ୍ରିୟ ଦୁଇଟି ଜିନିଷ ରହିଛି। ସାଧାରଣତଃ ଲୋକମାନେ ପ୍ରିୟକୁ ଭାବନ୍ତି ଇଏ ଆମର କାମ୍ୟ ବା ଇଏ ଆମର ଲକ୍ଷ୍ୟ, ଆମର ନିଜକୁ ଆନନ୍ଦ ପ୍ରଦାନ କରିବ ପ୍ରିୟ ବସ୍ତୁ, ଏଇଟାକୁ ସେମାନେ ଭାବନ୍ତି ଇଏ ହେଉଛି ଆମର ଶ୍ରେୟ। କିନ୍ତୁ ପ୍ରକୃତରେ ଆମ ଜୀବନର ଶ୍ରେୟଟା କ'ଣ, ପ୍ରକୃତରେ ଆମ ଜୀବନର କ'ଣ ଉଦ୍ଦେଶ୍ୟ, ଅନ୍ତିମ ବସ୍ତୁ ଆମର କ'ଣ, ଲକ୍ଷ୍ୟ କ'ଣ ଆମର ଜୀବନର, ସେଇଟାକୁ ଅଧିକାଂଶ ଧର୍ମ ସମ୍ପୂର୍ଣ୍ଣ ଦେଇଥା। ଯେଉଁମାନେ ଧର୍ମ ସମ୍ପୂର୍ଣ୍ଣ ସେମାନେ ଜାଣନ୍ତି ନାହିଁ ତାଙ୍କର ଶ୍ରେୟ କ'ଣ। ତେଣୁ ଅର୍ଜୁନ ଭଗବାନଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି, ଶିଷ୍ୟ ସ୍ତ୍ରୀୟ ସାଧିମାନ ପ୍ରପନ୍ନ, ଜଣେ ଯଦି ଶିଷ୍ୟତ୍ୱ ଗ୍ରହଣ ନ କରିବ ତାହେଲେ ସେ ଯଦିଓ ପ୍ରଶ୍ନ ପଚାରିବ ସେ ପ୍ରଶ୍ନର ଉତ୍ତର ପାଇଲେ ମଧ୍ୟ ସେଟାକୁ ବୁଝିପାରିବ ନାହିଁ। ଜଣେ ପ୍ରାଥମିକ ଆବଶ୍ୟକତା ହେଉଛି ଜଣେ ଜଣଙ୍କ ପାଖରେ ସମର୍ପଣ ହେଲେ ଜଣେ ନିଜକୁ ସରେଣ୍ଡର କଲେ ତାହେଲେ ହିଁ ସେ ଯେଉଁ ଜ୍ଞାନ ଗ୍ରହଣ କରିପାରିବ ରିସିଭ୍ କରିପାରିବ। ତେଣୁ ଅଧିକାଂଶ ଏହି ଧର୍ମ ସମ୍ପୂର୍ଣ୍ଣ ଚେତା ଅବସ୍ଥାରେ ଅଛନ୍ତି, କିନ୍ତୁ ଯେଉଁମାନେ ଅସମ୍ପୂର୍ଣ୍ଣ ଯେଉଁ ଏବଂ ଅସମ୍ପୂର୍ଣ୍ଣ ଯେଉଁମାନେ ପ୍ରକୃତରେ ଧର୍ମ ଜାଣନ୍ତି ପ୍ରକୃତ ଧର୍ମ କ'ଣ, ଯେଉଁମାନେ ଅସମ୍ପୂର୍ଣ୍ଣ ଜାଣନ୍ତି ପୁରୁଷୋତ୍ତମ, ତେଣୁ ସିଏ ଯେଉଁମାନେ ଧର୍ମ ତତ୍ତ୍ୱବିତ୍ ଯେଉଁମାନେ ଠିକ୍ ଭାବରେ ଧର୍ମ ଜାଣନ୍ତି ତାଙ୍କର କୌଣସି ସନ୍ଦେହ ନାହିଁ, ସେମାନେ ଜାଣନ୍ତି ଭଗବାନ କୃଷ୍ଣ ହେଉଛନ୍ତି ପୁରୁଷୋତ୍ତମ। ଆମେ ଯେଉଁ ପୁରୁଷ ବୋଲି ଆମେ କହୁଛେ, ଏଠି ପୁରୁଷର ପ୍ରକୃତ ଅର୍ଥ ହେଉଛି ଉପଭୋଗକାରୀ। ପୁରୁଷ ଅର୍ଥ ହେଉଛି ଏଞ୍ଜୟ, ଉପଭୋଗକାରୀ। ଏଠି ତଥାକଥିତ ପୁରୁଷ ଏବଂ ତଥାକଥିତ ସ୍ତ୍ରୀ ଏମାନେ ସମସ୍ତେ ନିଜକୁ ପୁରୁଷ ଅଭିମାନ କରୁଛନ୍ତି। ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ଭଗବାନ ସୀତା କହୁଛନ୍ତି ଯେ ପୁରୁଷ ପ୍ରକୃତି ସ୍ତରି ଭୁକ୍ତି ପ୍ରକୃତି ଜାଣ ପୁରାଣ କାରଣ ଗୁଣ ସଂଘର୍ଷ ଦୋରି ଜ୍ଞାନ। ଆମେ ନିଜକୁ ପୁରୁଷ ବୋଲି ଅପମାନ କରୁଛେ ବା ଆମେ ନିଜକୁ ଉପଭୋଗକାରୀ ଭାବୁଛେ, ପ୍ରକୃତରେ ଆମେ ଉପଭୋଗକାରୀ ନୁହଁ। ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ କୃଷ୍ଣ, ସେ ହେଉଛନ୍ତି ଉପଭୋଗକାରୀ। ଆମେ ହେଉଛେ ଭଗବାନଙ୍କୁ ଉପଭୋଗ ଦେବା ପାଇଁ ଆମର ପ୍ରକୃତ ଆମର ସ୍ୱରୂପ ସ୍ଥିତି ହେଉଛି ସେଇଟା। ଆମେ ହେଉଛି ଭଗବାନଙ୍କୁ ଉପଭୋଗ ପ୍ରଦାନ କରିବା, କିନ୍ତୁ ଆମେ ଆମର ପ୍ରକୃତ ସ୍ୱରୂପ ସ୍ଥିତି ଭୁଲି ଯାଇଥିବାରୁ ଧର୍ମ ସମ୍ପ୍ରଚେତା ଅବସ୍ଥାରେ ଥିବାରୁ ଆମେ ନିଜକୁ ଉପଭୋଗ ପାଇଁ ଭାବୁଛେ। ପୁରୁଷ ମଧ୍ୟ ନିଜକୁ ଉପଭୋଗ କରି ଭାବୁଛି, ସ୍ତ୍ରୀ ମଧ୍ୟ ନିଜକୁ ଉପଭୋଗ କରି ଭାବୁଛି। ତେଣୁ ଏଠି କେତେ ଜୀବ ଅଛନ୍ତି, ପଶୁ ପକ୍ଷୀ 84 ଲକ୍ଷ ପ୍ରକାର ଜୀବ, ସମସ୍ତେ ନିଜକୁ ଉପଭୋଗ କରି ଭାବୁଛନ୍ତି। ପୁରୁଷ ପ୍ରକୃତି ସ୍ତରି ଏ ଯେଉଁ ପ୍ରକୃତି ରହିଛି ସତ୍ୱ ରଜତମ ତିନି ଗୁଣରେ ଯେଉଁ ରହିଛି ପ୍ରକୃତି, ସେଇ ଭିତରେ ରହିକିରି ଆମେ ନିଜକୁ ଉପଭୋଗ କରିକି ଭାବୁଛେ। ପୁରୁଷ ପ୍ରକୃତି ସ୍ତରି ଭୋକ୍ତି ପ୍ରକୃତି ଜାଣ ଗୁଣା, ଏ ଯେଉଁ ଗୁଣ ସବୁ ରହିଛି ଗୁଣର ପ୍ରଭାବରେ ଯେଉଁ ସବୁ ଆନନ୍ଦ ଆମେ ପ୍ରାପ୍ତ ହେଉଛେ ସେଇଟାକୁ ଆମେ ଉପଭୋଗ କରୁଛେ। ତେଣୁ ଇଏ କାରଣ ଗୁଣ ସଂଘର୍ଷ ସତ୍ ଅସତ୍ ଦୋରି ଜନ୍ମସୁ, ସେଇଥିପାଇଁ ଆମେ କେତେବେଳେ ଉନ୍ନତ ଜନ୍ମ ପ୍ରାପ୍ତ ହେଉଛେ, କେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛେ, କେତେବେଳେ ଦେବତା ଲୋକରେ ଜନ୍ମ ପ୍ରାପ୍ତ ହେଉଛେ, କେତେବେଳେ ପଶୁ ପକ୍ଷୀ ମଧ୍ୟ ଜନ୍ମ ପ୍ରାପ୍ତ ହେଉଛେ, ସତ୍ ଅସତ୍ ଦୋରି ଜନ୍ମସୁ। ପୁରୁଷ ପ୍ରକୃତି ଜାଣ କାରଣ ଗୁଣ ସଂଘର୍ଷ ସଦସ୍ୟ କିନ୍ତୁ ପ୍ରକୃତ ପୁରୁଷ ହେଉଛନ୍ତି ଭଗବାନ। ଆମେ ହେଉଛେ ପ୍ରକୃତରେ ଭଗବାନଙ୍କ ପ୍ରକୃତି, ପ୍ରକୃତିର ଅର୍ଥ ହେଉଛି ସ୍ତ୍ରୀ। ଆମେ ହେଉଛେ ଭଗବାନଙ୍କ ପ୍ରକୃତି, ଆମେ ସମସ୍ତେ ସ୍ତ୍ରୀଲିଙ୍ଗ, ପୁରୀଙ୍କ ହେଉଛି ଭଗବାନ କୃଷ୍ଣ, ଆମେ ସମସ୍ତେ ଭଗବାନଙ୍କ ପ୍ରକୃତି ବା ଭଗବାନଙ୍କର ଶକ୍ତି। ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ ସୀତା କହୁଛନ୍ତି ଭୂମି ଆପ ନଡ଼ ବାୟୁ କାନ୍ ମନ ପୃଥିବୀ ବଚ ଅହଙ୍କାର ଇତ୍ୟାଦି ବିନା ପ୍ରକୃତିର ସଦା ଏ ପ୍ରକୃତି, ଏ ଯେଉଁ ଭୂମି ଜଳ ଅଗ୍ନି ବାୟୁ ଆକାଶ ବା ମନ ବୁଦ୍ଧି ଅହଙ୍କାର ଏସବୁ ହେଉଛି ଆଠଟି ଭଗବାନଙ୍କର ନିମ୍ନତର ପ୍ରକୃତି। ଏବଂ ଜୀବଭୂତା ମା ବାପ ଜୀବଭୂତ ଜୀବମାନେ ମଧ୍ୟ ଭଗବାନଙ୍କ ପ୍ରକୃତି, ସେମାନେ ପରା ପ୍ରକୃତି ଯେଉଁମାନେ ଜାଣନ୍ତି ଅସମ୍ଭୂର ଧର୍ମ ବିଷୟରେ ଅସମ୍ଭୂର ହେଇଛନ୍ତି, ଧର୍ମ ବିଷୟରେ ତାଙ୍କୁ ସନ୍ଦେହ କାହାର ନାହିଁ, ନିଶ୍ଚିତ ଭାବେ ଜାଣନ୍ତି ଧର୍ମ କଣ, ସେମାନେ ଭଗବାନ ପ୍ରାର୍ଥନା କରନ୍ତି ଯେମିତି ଅର୍ଜୁନ ଭଗବାନ ପ୍ରାର୍ଥନା କରିଥିଲେ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭବାନ୍ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେହଂ ଭଜନ୍ ବିଭୁ। ଆପଣ ହେଉଛନ୍ତି ପରମ ବ୍ରହ୍ମ, ଆମେ ମଧ୍ୟ ବ୍ରହ୍ମ କିନ୍ତୁ ଭଗବାନ ମଧ୍ୟ ବ୍ରହ୍ମ, କିନ୍ତୁ ଭଗବାନ ଏବଂ ଆମ ଭିତରେ ବା ଜୀବ ଭିତରେ ତଫାତ୍ ହେଉଛି, ଆମ ହେଉଛି ଅଣୁ ବ୍ରହ୍ମ, ଭଗବାନ ହେଉଛନ୍ତି ପରମ ବ୍ରହ୍ମ। ଜୀବର ପ୍ରକୃତି ବର୍ଣ୍ଣନା କରାଯାଇଛି କେଶାଗ୍ର ଶତଭାଗସ୍ୟ ଶତଭାଗ କଳ୍ପିତ, ଗୋଟେ କେଶର ଅଗ୍ରଭାଗକୁ ଯଦି ଆମେ 100 ଭାଗ କରିବା ଏବଂ ସେଇ 100 ଭାଗ ଗୋଟେ ଭାଗକୁ ନେଇକି ପୁଣି ଯଦି 100 ଭାଗ କରିବା ସିଏ ହେଉଛି ବ୍ରହ୍ମର ଆକାର, ଆମର ଆକାର ହେଉଛି କେଶ ଅଗ୍ରର 10,000 ଭାଗରେ 10,000 ଭାଗରୁ ଗୋଟେ ଭାଗ ହେଉଛି ଆମର ସ୍ଥିତି, ବ୍ରହ୍ମର ସ୍ଥିତି। କିନ୍ତୁ ଭଗବାନ ଯେଉଁ ପରବ୍ରହ୍ମ ସେ ବୃହତ ସବୁଠାରୁ ବୃହତ ବୃହତ ହେଇପାରିବେ ଏବଂ ଅଣବଣିଆ ମହତ୍ୱପଣିଆ ବୋଲି କୁହାଯାଉଛି। ଅଣ୍ଡା ମଧ୍ୟ ଆହୁରି କ୍ଷୀର ହେଇପାରିବେ ଏବଂ ସବୁଠାରୁ ବୃହତ ବସ୍ତୁଠାରେ ମଧ୍ୟ ଆଳୁ ବୃହତ ହେଇପାରିବେ ପରମ ଏବଂ ସିଏ ହେଉଛନ୍ତି ପ୍ରକୃତରେ ପୁରୁଷ ସିଏ ହେଉଛନ୍ତି ପ୍ରକୃତ ଉପଭୋଗକାରୀ। ଯେମିତି ଉଦାହରଣ ସ୍ୱରୂପ ଆମ ଶରୀର ରହିଛି ଆମ ଶରୀରରେ ସମସ୍ତ କିଛି ଅଙ୍ଗ ଯୋଉ ରହିଛି ସମସ୍ତେ ଉପଭୋଗ କରୁଛନ୍ତି କିନ୍ତୁ ମୁଖ୍ୟ ଉପଭୋଗକାରୀ ହେଉଛନ୍ତି କିଏ ଶରୀର କଥା କହୁଛି ଆମ ଶରୀରର ମୁଖ୍ୟ ଉପଭୋଗକାରୀ କିଏ ଆମେ ଯୋଉ ଖାଦ୍ୟ ଖାଉଛେ ଖାଦ୍ୟ ଦ୍ୱାରା ଉପଭୋଗ କରୁଛେ ଆମେ ଯୋଉ ଖାଦ୍ୟ ଖାଉଛେ ଖାଦ୍ୟଟା ଯାଉଛି ପାକସ୍ଥଳୀକୁ ଯାଉଛି ପାଟି ଦ୍ୱାରା ଖାଦ୍ୟ ଆମେ ଉପଭୋଗ କରୁଛେ ଜିହ୍ୱା ଦ୍ୱାରା ଆମେ ଟେଷ୍ଟ ପାଉଛେ ରସନ ପ୍ରାପ୍ତ ହେଉଛେ କିନ୍ତୁ ସମସ୍ତ ଖାଦ୍ୟ ଆମ ପାକସ୍ଥଳୀକୁ ଯାଉଛି ସେଇ ପାକସ୍ଥଳୀରେ ଖାଦ୍ୟ ଯାଇକିରି ସେ ଖାଦ୍ୟ ସବୁ ହଜମ ହେଉଛି ହଜମ ହେଲା ପରେ ଯୋଉ ସେ ଭିଟାମିନ ସବୁ ଆସୁଛି ବା ଯାହା ସବୁ ନ୍ୟୁଟ୍ରିସନ ଆମେ ପାଉଛେ ପୁଷ୍ଟି ପ୍ରାପ୍ତ ହେଉଛେ ସେ ପାକସ୍ଥଳୀରୁ ଆମକୁ ପ୍ରାପ୍ତ ହେଉଛେ ଆମ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପାକସ୍ଥଳୀକୁ ଖାଦ୍ୟ ଗଲେ ଆମେ ସମସ୍ତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଆମେ ବଞ୍ଚିକି ଯାଇପାରିବା ଯଦି ଖାଦ୍ୟ ପାକସ୍ଥଳୀକୁ ଯିବନି ତାହେଲେ ଆମେ କ'ଣ ତେଣୁ ଯଦି ହାତ ପାଇବ ମୁଁ କାହିଁକି ପାଟିକୁ ଖାଦ୍ୟ ଦେବି ମୁଁ ନିଜେ ଭୋଗ କରିବି ହାତ ଯଦି ନିଜେ ଖାଦ୍ୟକୁ ରଖିପାରି ବସିବ ତାହେଲେ ସେ ଭୋଗ କରିପାରିବ ବା ଆଖି କହିବ ମୁଁ କାହିଁକି ଖାଦ୍ୟଟା ମୋ କାହିଁକି ଡାଇରେକ୍ଟ ପାଇବି ଖାଦ୍ୟ ମୁଁ ନିଜେ ଆଖି ନିଜେ କହିବ ମୁଁ ନିଜେ ଖାଦ୍ୟ ଖାଇବି ଆଖିରେ ଯଦି ଆମେ ଖାଦ୍ୟ ରଖିବା ତାହେଲେ ସେ ଆଖି ନଷ୍ଟ ହେଇଯିବ ଭୋଗ କରିବାର କାରଣ ତେଣୁ ସେହିଭଳି ଭାବରେ ଭଗବାନଙ୍କୁ ଯେମିତି ଆଗରୁ ଉଦାହରଣ ରହିଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଭାଗବତ ଚତୁର୍ଥ ସମୟରେ ବର୍ଣ୍ଣନା କରାଯାଇଛି ଯଥା ତରୋମୂଳ ବିସେଚନେନ ତୃପ୍ୟନ୍ତି ତରସ୍କନ୍ଧ ଭୁଜୋ ପୋଷାକା ପ୍ରାଣ ପହରା ଚ ଯଥେନ୍ଦ୍ରିୟାଣାମ ତଥୈବ ସର୍ବ ପ୍ରାଣମର୍ଜି ଦେଇଥିଲା ଏ କଥା ନେଇ ଭାଗବତ ଚତୁର୍ଥ ସନ୍ଦ 31 ଅଧ୍ୟାୟରେ କୁହାଯାଇଛି ନାରଦଙ୍କ କଥା କହୁଛନ୍ତି ଯଥା ତରୋମୂଳ ବିସେଚନେନ ଗୋଟେ ଗଛ ରହିଛି ଗଛରେ ସମସ୍ତେ ପତ୍ର ଫୁଲ ଫଳ ଇତ୍ୟାଦି ସବୁ ପାଣି ତାର ମୂଳ ଶାଖା ପୋଷାଖା ସବୁ ରହିଛି କିନ୍ତୁ ଜଳଟା ଆମକୁ ଦଉଛେ ମୂଳରେ ଦଉଛେ ଯଥା ତର ମୂଳ ମିଶେଇ ଚାଲିବ ମୂଳରେ ପାଣି ଦେଲେ ତାହେଲେ ଗଛଟି ବଢ଼ିପାରିବ ସବୁ ଖାଦ୍ୟ ପାଇପାରିବ କିନ୍ତୁ ଯଦି ମୂଳରେ ପାଣି ନ ଦେବା ଯଦି ଖାଲି ପତ୍ରରେ ପାଣି ଦେବା ବା ଖାଲି ଡାଳରେ ପାଣି ଦେବା ତାର ସେ ଗଛଟି ବଞ୍ଚିପାରିବନି ମୂଳରେ ପାଣି ନ ଦିଆଯିବ ଯଦି ଅନ୍ୟ ସୂତ୍ରରେ ପାଣି ଦେବା ତାହେଲେ ଗଛ ବଞ୍ଚିପାରିବନି ସେହିଭଳି ଭାବରେ ତଥୈବ ସର୍ବାଭରଣ ମଧ୍ୟ ଦେଇଥିଲା ସେହିଭଳି ଭାବରେ ଯେତେ ଆମର ଶରୀରର ତାହେଲେ ଆମ ଶରୀରର ସମସ୍ତ ଅଙ୍ଗ ଖାଦ୍ୟ ପାଇପାରିବ ସେଭଳି ଭାବରେ ସେଭଳି ଭାବରେ ଭଗବାନ ଅଚ୍ୟୁତଙ୍କର ଭଗବାନ କୃଷ୍ଣଙ୍କର ଯଦି ଆମେ ତାଙ୍କୁ ପୂଜା କରିବା ତାଙ୍କର ଯଦି ଆରାଧନା କରିବା ତାହେଲେ ସମସ୍ତେ ଆଉ ଯାହା ସବୁ ଅଛି ସବୁ କିଛି ଆମର କର୍ତ୍ତବ୍ୟ ସମ୍ପାଦନ ହେଇପାରିବ ସମସ୍ତେ ପୂଜିତ ହେଇପାରିବେ ତେଣୁ ଅର୍ଜୁନ ଭଗବାନ ପ୍ରାର୍ଥନା କରୁଛନ୍ତି ଆପଣ ହେଉଛନ୍ତି ପୁରୁଷଙ୍କ ଶାଶ୍ୱତ ଦେଇଥିବ ଆପଣ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ ଯେତେବେଳେ ଆମେ ଜାଣିବା ଯେ ପ୍ରକୃତରେ ଉପଭୋଗକାରୀ ହେଉଛନ୍ତି ଭଗବାନ ଭୋକ୍ତାରଣ ଯଜ୍ଞଦୋଷା ସର୍ବଲୋକ ମହେଶ୍ୱର ଶ୍ରୋତଂ ସର୍ବଭୂତାନାମ ଜ୍ଞାନ୍ତ ମାମ ଶାନ୍ତି ଉଚ୍ଚତି ଆମେ ସୁଖ ପାଇବା ପାଇଁ ଶାନ୍ତି ପାଇବା ପାଇଁ ବହୁତ ଚେଷ୍ଟା କରୁଛେ କିନ୍ତୁ ପ୍ରକୃତରେ ପାଇପାରୁ ନାହିଁ। କାହିଁକି ନା ଆମେ ନିଜକୁ ଉପଭୋଗ ପାଇଁ ଭାବୁଛେ। ଚିନ୍ତା ଭଗବତ ପଞ୍ଚମ ଅଧ୍ୟାୟ 38 ଶ୍ଳୋକରେ ଭଗବାନ କହୁଛନ୍ତି ଯେ ଯଦି ଆମେ ଜାଣିବା ଯେ ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ ଭୋକ୍ତା, ସମସ୍ତ ଦ୍ରବ୍ୟ ସମସ୍ତ ତପସ୍ୟା ଯାହା ସବୁ ଆମେ କରୁଛେ ତାର ସବୁକିଛିର ଉପଭୋଗକାରୀ ହେଉଛନ୍ତି ଭଗବାନ କୃଷ୍ଣ। ଯେତେ ଲୋକ ଅଛି ପୃଥିବୀ ଭଳି ଅନେକ ଲୋକ ଅଛି, ସବୁ ଲୋକର ମହେଶ୍ୱର ବା ସବୁ ଲୋକର ମାଲିକ ହେଉଛନ୍ତି ଭଗବାନ। ଆମେ ପ୍ରକୃତ ମାଲିକ ନୁହଁ, ଆମେ ଭାବୁଛେ ଆମ ଘରର ମାଲିକ ହେଉଛି ଆମେ, ଏ ଜାଗାର ମାଲିକ ନୁହଁ କହୁଛି ସେ କହୁଛି, କିନ୍ତୁ ପ୍ରକୃତରେ ଯେଉଁମାନେ ଜାଣନ୍ତି ଭଗବାନ ହେଉଛନ୍ତି ସବୁ କିଛି ମାଲିକ ସର୍ବଲୋକ ମହେଶ୍ୱର। ଏବଂ ସୁହୃଦଂ ସର୍ବଭୂତାନାଂ, ସମସ୍ତଙ୍କର ସେ ହେଉଛନ୍ତି ବନ୍ଧୁ ସୁହୃଦଂ ସର୍ବଭୂତାନାଂ। ଏଇ ତିନୋଟି ଜିନିଷ ଯଦି ଆମେ ଜାଣିବା ତାହେଲେ ଭଗବାନ କହୁଛନ୍ତି ଜ୍ଞାତ ମାନ ଶାନ୍ତି ମୁଖ୍ୟ, ତାହେଲେ ଏତିକି ଜାଣିଲେ ଜଣେ ଆନନ୍ଦରେ ରହିପାରିବା ଶାନ୍ତିରେ ରହିପାରିବ। ତେଣୁ ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ। ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ସର୍ବଶିକ୍ଷା ବିଷ୍ଣୁ, ଏବଂ ଭଗବାନ ଠାରୁ ସ୍ମୃତି ଜ୍ଞାନ ଏବଂ ବିସ୍ମୃତି ଏଇ ତିନୋଟି ଜିନିଷ ଅଛି। ତେଣୁ ସେ ହେଉଛନ୍ତି ବେଦେଶ ସର୍ବେ ରହ୍ମେଭ୍ୟ ବେଦ୍ୟୋ, ସମସ୍ତ ବେଦର ଜ୍ଞାତ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ। ବେଦେଶ ସର୍ବେ ରହ୍ମେଭ୍ୟ ବେଦ୍ୟୋ, ବେଦାନ୍ତ କୃତ ଭଗବାନ ହେଉଛନ୍ତି ବେଦର ରଚନାକାରୀ। ବେଦକୁ କୌଣସି ମନୁଷ୍ୟ ରଚନା କରିନାହାନ୍ତି, ଅପୌରୁଷ ଭଗବାନ ସ୍ୱୟଂ ତାର ରଚନାକାରୀ, ବ୍ୟାସଦେବ ରୂପରେ ଆସି ସେ ସବୁ ରଚନା କରିଛନ୍ତି। ତାହା ପୂର୍ବରୁ ଭଗବାନ ବେଦ ଭଗବାନ ନିଶ୍ୱାସକୁ ଆସିଥିଲେ। ତେଣୁ ଭଗବାନ ହେଉଛନ୍ତି ପ୍ରକୃତିରେ ବେଦ ରଚନାକାରୀ, ବେଦାନ୍ତ କୃତ, ଏବଂ ସେ ହେଉଛନ୍ତି ବେଦବି, ସେ ହେଉଛନ୍ତି ପ୍ରକୃତିରେ ବେଦ ଜାଣନ୍ତି ବେଦବି। ତେଣୁ ଏକଥା ଯେତେବେଳେ ଭଗବାନ କହିଲେ ଅର୍ଜୁନଙ୍କୁ 15 ଶ୍ଳୋକରେ, ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସିବ, ସମସ୍ତେ ଚାହୁଁଛନ୍ତି ବେଦ ଜାଣିବା ପାଇଁ, ବେଦ ବିଷୟରେ ଜ୍ଞାନ ପ୍ରାପ୍ତ ହେବା ପାଇଁ ସମସ୍ତେ ଚାହୁଁଛନ୍ତି। ତେଣୁ ଅର୍ଜୁନଙ୍କ ମନରେ ସ୍ୱାଭାବିକ ପ୍ରଶ୍ନ ଆସିବ, ମୋତେ ଟିକେ ସେ ବେଦ ବିଷୟରେ କିଛି କୁହନ୍ତୁ। ତେଣୁ ତା ପର 3 ଶ୍ଳୋକରେ 16, 17 ଏବଂ 18 ଏଇ 3 ଶ୍ଳୋକରେ ବେଦର ସାର ଭଗବାନ କହିଛନ୍ତି। ସମସ୍ତ ବେଦର ଲକ୍ଷ ଲକ୍ଷ ଶ୍ଳୋକ ବେଦର ସାର 3 ଶ୍ଳୋକରେ ଭଗବାନ କହିଛନ୍ତି। ତା ପୂର୍ବ 3 ଶ୍ଳୋକ ରହିଛି, ଗାମିନ ପୁରୁଷ ଲୋକେ କ୍ଷରସ୍ତା କ୍ଷରେଇବ ଚ କ୍ଷର ସର୍ବାଣି ଭୂତାନି ପୁରସ୍ତୁ ଅକ୍ଷରେ ଉଚ୍ଚତେ। ଗାମିନ ପୁରୁଷ ଲୋକେ କ୍ଷରସ୍ତା କ୍ଷରେଇବ ଚ, ଦୁଇ ପ୍ରକାର ଲୋକ ଅଛନ୍ତି, ଗୋଟେ ହେଉଛନ୍ତି କ୍ଷର ଆଉ ଗୋଟେ ହେଉଛନ୍ତି ଅକ୍ଷର, କ୍ଷରସ୍ତା କ୍ଷର ଉଚ୍ଚତେ। କ୍ଷର ସର୍ବାଣି ଭୂତାନି, ଯେତେ ଜୀବ ଆମେ ସେ ଦେଖୁଛେ 84 ଲକ୍ଷ ପ୍ରକାର ଜୀବ, ଏମାନେ ସମସ୍ତେ କ୍ଷର, କ୍ଷର ହଟାଉଛି ସେମାନଙ୍କର ପତନ ହେଇଯାଇଛି। ଯେମିତି ଆମର ଜେଲରେ ଯେଉଁମାନେ ବନ୍ଦୀମାନେ ଅଛନ୍ତି ସେଇଭଳି ଭାବରେ ଆମେ ସବୁ ବନ୍ଦୀ, ଏ ମାୟାଙ୍କ ଜେଲରେ ଆମେ ସବୁ ବନ୍ଦୀ ହେଇକି ରହିଛେ। କ୍ଷର ସର୍ବାଣି ଭୂତାନି କୁଟସ୍ଥ ଅକ୍ଷର ଉଚ୍ଚତେ, ଯେଉଁମାନେ ଭଗବତ ଧାମରେ ଅଛନ୍ତି ସେମାନେ ହେଉଛନ୍ତି ମୁକ୍ତ ଜୀବ, ଅକ୍ଷର ତାଙ୍କର ପତନ ହେଇନି, ସେମାନେ ମୁକ୍ତ ଅବସ୍ଥାରେ ଅଛନ୍ତି, କୁଟସ୍ଥ ଅକ୍ଷର ଉଚ୍ଚତେ। ତେଣୁ ଏ ଶ୍ଳୋକରେ ଭଗବାନ ଗୁହ୍ୟ ଜ୍ଞାନ ପ୍ରଦାନ କରିଛନ୍ତି। ଗୁହ୍ୟ ଜ୍ଞାନ ହେଉଛନ୍ତି ବ୍ରହ୍ମ ସମୁଦ୍ର ଜ୍ଞାନ ବା ପରମ ବ୍ରହ୍ମ ସମୁଦ୍ର ଜ୍ଞାନ, ଇଏ ହେଉଛି ଗୁହ୍ୟ ଜ୍ଞାନ। ତାହା ପରସ୍ପରରେ ଭଗବାନ କହିଲେ ଯେ ସତରଶ୍ଳୋକରେ ଭଗବାନ କହୁଛନ୍ତି ଯେ ଉତ୍ତମ ପୁରୁଷ ସ୍ତନ୍ୟାଂ ପରମାତ୍ମକୁ ଉଦାହରଣ ଯୋଉ ଲୋକପତ୍ର ମାବିଶ ବିଭକ୍ତି ଅପେକ୍ଷର ଏ ବ୍ରହ୍ମ ଠାରୁ ଆହୁରି ଉନ୍ନତରେ ରହୁଛନ୍ତି ପରମାତ୍ମା। ଇଏ ହେଉଛି ବୃହତ୍ତର ଜ୍ଞାନ, ବୃହ ଜ୍ଞାନ, ବୃହତ୍ତର ଜ୍ଞାନ ଏବଂ ବୃହତ୍ତର ଜ୍ଞାନ ତିନି ପ୍ରକାର ଜ୍ଞାନ ଦେଇଛି। ବୃହତ୍ତର ଜ୍ଞାନ ହେଉଛି କ'ଣ ନା ଭଗବାନ ସବୁଠାରେ ପରମାତ୍ମା ରୂପରେ ଅବସ୍ଥାନ କରିଛନ୍ତି। ଉତ୍ତମ ପୁରୁଷ ପରମାତ୍ମା ଯୋଉ ଧାବ ସେ ହେଉଛି ପରମାତ୍ମା, ଆମେ ହେଉଛି ଆତ୍ମା ଏବଂ ଭଗବାନ ହେଉଛି ପରମାତ୍ମା। ତେଣୁ ଭଗବାନ ପରମାତ୍ମା ଉପରେ ଯୋଉ ଲୋକରେ ଆବିଶ୍ୟ ଏ ତ୍ରିଲୋକରେ ଭଗବାନ ଅବସ୍ଥିତ ଥିବାରୁ ବିଗତି ଅବୟେଶ୍ୱର ଭଗବାନ ସମସ୍ତ ଲୋକ ତିଷ୍ଠିକି ରହିଛି। ଭଗବାନ ଯେତେବେଳେ ଲୋକକୁ ତ୍ୟାଗ କରିବେ ସେତେବେଳେ ଧ୍ୱଂସ ହୋଇଯିବ। ତେଣୁ ପରମାତ୍ମା ସହିତ ଜ୍ଞାନ ହେଉଛି ସତର ଶ୍ଳୋକରେ ଇଏ ହେଉଛି ବୃହତ୍ତର ଜ୍ଞାନ। ଏବଂ ବୃହତ୍ତର ଜ୍ଞାନ କ'ଣ ନା ଯସ୍ମାତ୍ କ୍ଷରମ୍ ଅଧିତୋହମ୍ ଅକ୍ଷରାତ୍ ଅଭିଯୋତ୍ତମ ଅଗୋସ୍ମି ଲୋକ ବେଦେଶ ପ୍ରତୀତ ପୁରୁଷୋତ୍ତମ। ଯସ୍ମାତ୍ କ୍ଷରମ୍ ଅଧିତୋହମ୍ ଆମେ ଯୋଉ ବୌଦ୍ଧ ଜଗତରେ ଯୋଉ ସବୁ ଦିଗ ଅଛେ ଆମେ ସବୁ କ୍ଷର ଆଠରୁ ଯେ ଉର୍ଦ୍ଧରେ ଯସ୍ମାତ୍ କ୍ଷରମ୍ ଅଧିତୋହମ୍ ଅକ୍ଷରାତ୍ ଅଭିଯୋତ୍ତମ ଅକ୍ଷର ପାଇଁ ଯେଉଁମାନେ ମୁକ୍ତ ଦିଗ ଅଛନ୍ତି ତାଙ୍କଠାରୁ ଯେ ଉର୍ଦ୍ଧରେ ତେଣୁ ଅଗ୍ରସ୍ମୀ ଲୋକ ବେଦିତ ପ୍ରତୀତ ପୁରୁଷୋତ୍ତମ ତେଣୁ ସିଏ ହେଉଛନ୍ତି ଭଗବାନ କୃଷ୍ଣ ବା ପୁରୁଷୋତ୍ତମ ନନ୍ଦେ ମହାପୁରୁଷ ଦେ ଚରଣାରବିନ୍ଦମ ମହାପୁରୁଷ ସେ ହେଉଛନ୍ତି ପୁରୁଷୋତ୍ତମ ଶ୍ରେଷ୍ଠ ପୁରୁଷ ସେ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଏଇ ବୃହ ବୃହତ୍ତର ଏବଂ ବୃହତ୍ତମ ତିନି ପ୍ରକାର ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ତେଣୁ ଏଇଟାକୁ ଭଗବାନ ଜାଣନ୍ତି ସେମାନେ ହେଉଛନ୍ତି ଭଜନ କରିବେ ହରେ କୃଷ୍ଣା ହରେ କୃଷ୍ଣା 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 ହରେ 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 ରାମ ହରେ ରାମ 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 ହରେ ସର୍ବଭାବ ସମସ୍ତ ପ୍ରକାର କି କୋଉ ପ୍ରକାର ଭାବରେ କିଏ ସତ୍ୟ ଭାବରେ ଭଗବାନଙ୍କ ସହିତ ସେବା କରୁଛନ୍ତି, କିଏ ଦାସ୍ୟ ଭାବରେ ଭଗବାନଙ୍କ ସେବା କରୁଛନ୍ତି, କିଏ ବାସ୍ୟ ଭାବରେ ସେବା କରୁଛନ୍ତି, କିଏ ମାଧୁର୍ଯ୍ୟ ଭାବରେ ସେବା କରୁଛନ୍ତି। ତେଣୁ ଯେଉଁମାନେ ଜାଣନ୍ତି ଯେ ପ୍ରକୃତରେ ସମସ୍ତେ ଆମେ କାହାର ନା କାହାର ସେବା କରୁଛେ, ଏମିତି କେହି ବ୍ୟକ୍ତି ନାହିଁ ଯେ ଅନ୍ୟ ଜଣଙ୍କର ସେବା କରୁନାହିଁ, ଏମିତି ଅଛନ୍ତି କି କହିପାରିବେ କି ଅନ୍ୟ ଜଣଙ୍କର ସେବା କରୁନାହିଁ। ସମସ୍ତେ ପ୍ରଧାନମନ୍ତ୍ରୀ ମଧ୍ୟ ଅନ୍ୟମାନଙ୍କ ସେବା କରୁଛନ୍ତି, ଯିଏ ଯେତେ କ୍ରୀଡ଼ା ଧନୀ ବ୍ୟକ୍ତି ହେଲେ ମଧ୍ୟ ସେ କାହାର ନା କାହାର ସେବା କରୁଛି। ତେଣୁ ଯେତେବେଳେ ଆମେ ଏଇ ସେବାଟାକୁ ଭଗବାନ ପାଖରେ ଲଗେଇବା ଭଗବାନଙ୍କ ସେବା କରିବା ସେତେବେଳେ ଆମର ପ୍ରକୃତ ଜୀବନ ଲକ୍ଷ୍ୟ ସାଧିତ ହେଇପାରିବ। ଭଗବାନଙ୍କ ସେବା ନ କଲେ ଆମର ମାୟା ସେବା କରିବାକୁ ପଡିବ, ସେବାଟା କରିବା ମସ୍ତ। କାରଣ ଏଇଟା ହେଉଛି ଆମର ଧର୍ମ, ଜୀବେର ସ୍ୱରୂପ ହଏ କୃଷ୍ଣେର ନିତ୍ୟ ଦାସ, ଆମେ ସେବା କରିବାଟା ହେଉଛି ଆମର ପ୍ରକୃତରେ ଧର୍ମ ହେଉଛି ସେଇଟା। ଯେମିତି ଲୁଣ ଲବଣର ଧର୍ମ ହେଉଛି ଲବଣତା, ଚିନିର ଧର୍ମ ହେଉଛି ମିଷ୍ଟତା, ସେଭଳି ଭାବରେ ଜୀବନ ଧର୍ମ ହେଉଛି ସେ କାହା ନା କାହାର ସେବା କରିବ, ସେବା କରିବାଟା ହେଉଛି ଜୀବନ ଧର୍ମ। କିନ୍ତୁ ଯେତେବେଳେ ଯେଉଁମାନେ ଧର୍ମ ସମ୍ମୁଖ ଅଛନ୍ତି ସେମାନେ ଭଗବାନ ଛାଡ଼ିକି ଅନ୍ୟମାନଙ୍କର ସେବା କରିବେ, ମାନବ ସେବା ହିଁ ମାଧବ ସେବା ସେ କୁହନ୍ତି। କିନ୍ତୁ ସେଇଟା ପ୍ରକୃତରେ ଧର୍ମ ସମୂଳ ଯେଇଟା ସେମାନେ ସମୂଳ ହେଇକି ଅଛନ୍ତି, ପ୍ରକୃତ ଧର୍ମ କ'ଣ ଜାଣନ୍ତି ନାହିଁ, ମାନବ ସେବା ମାଧବ ସେବା ନୁହଁ, ଅନ୍ୟ ପକ୍ଷରେ ମାଧବ ସେବା ହିଁ ମାନବ ସେବା। यदि हम जो पहले चैतन्य धाम करे जे श्रद्धा सत्य विश्वास का एक सुदृढ़ निष्ठा कृष्ण भक्ति कहले सर्व काम होता है। यदि हम भगवान का सेवा करिबा ताले हम समस्त का सेवा करिबा। मुझे उदाहरण दियागला बच्चा मूल पानी देने सब किसी पानी पाइब से भगवान का सेवा करिबा ताले समस्त का सेवा करिबा। माधव सेवा ही मानव सेवा किंतु मानव सेवा माधव सेवा नुह जब मन धर्म समूह चेता से मन कहे ये मानव सेवा ही माधव सेवा मानव सेवा करे माधव सेवा कुछ नहीं ठीक जब मन असमूह जब मन को कोई संदेह नहीं से मन कहे ये भगवान की सेवा में नहीं समस्त सेवा प्राप्त ही कहे। देखो हमारे समस्त पर सेवा करने धर्म रही किंतु वर्तमान हमें भगवान की सेवा न करी अन्य मान की सेवा करो किंतु जब तोड़े हमें असमूल भाव रहे प्रकृत धर्म नहीं सब जानेगा तब तोड़ा हमें भगवान की सेवा करियो सर्वविध भजते मां से सुतर भगवान की सेवा ले प्राप्त रहेंगे सर्व भागों भाग। तेरो ये जो भगवान की सेवा जो पढ़ाया होती भगवान भजन पढ़ाया होती विभिन्न प्रकार भजन सब रही कि कर्म मात्र भगवान का भजन करती कि ज्ञान मात्र भगवान का भजन करती कि अष्टांग योग मात्र भगवान का भजन कर सकती एवं कि भक्ति योग मात्र भगवान की सेवा कर सकती। ये योग आज ये योग दिवस तो कि हम योग विषय की पाई समझते हैं योग माने युक्त हवा योग कहे युक्त हवा कि भगवान से तो कि वही भाव रहती है युक्त हो मम वर्तमान वर्तन्ते मनुष्य पार्थ सर्वस समस्त भगवान का सेवा करसन के को परिवार का सेवा करसन के कर्म मार्ग भगवान सेवा करसन तब को आत्म विश्राम भक्ति को जो कर्म विश्राम भक्ति के कौन होती ना से माने वेद जो कर्म करने धारा अच्छी से विभिन्न प्रकार जपन आयोजन करके भगवान पर उपासना करसन तादर से माने इस स्वर्ग लोक को उन्नीत है कर्म प्राप्त से आनंद प्रकृत आनंद जय संस्कृत होगा दुख जन होते आद्यंत कहते भगवत भगवान सुख जिते उन्नत रख गले सुख पाइले से सुखर जो सुखर आदि अच्छी से सुखर अंत अच्छे तेनाते भाव अनेक कर्म कांडिया धारा रही अनेक उपभोग कला चरण भावती जे प्रकृत रे ए उपभोक्ता हे प्रकृत आनंद आठरा उन्नत आनंद रहिस तेन चरण ज्ञान मात्र प्रकृत होत जो युक्त हो कर्म द्वारा युक्त होत रे वर्तमान ज्ञान द्वारा युक्त हो सर्व परमा खेल पाठ तो ज्ञान ही परिसमा होते तो प्रभु द्वारा भगवान बोलते हैं कर्म कंडे धारा रे जते उन्नति गुण को बले मध्ये उन्नत प्राप्त करने मध्ये किंतु से जो आनंद प्राप्त होती से आनंद शेष ही जाऊ अनंत आनंद प्राप्त ही करना तेनाली ज्ञान मार्ग भगवान से युद्ध ज्ञान सर्व परमा प्रकार तो ज्ञान ही परिश्रम तेना ज्ञान मात्र भगवान से युद्ध होती से आम भूत जगत जो आनंद प्राप्त होता प्रकृत आनंद नुह भगवान सहित मिसिकी ये कही गले आम ज्ञानी मान साधु मुक्ति पाया चाहते ସାଧୁଚରିତ୍ର କରୁଥିଲା ନା ଭଗବାନ ସହିତ ମିଶିକିରି ଏକ ହେଇଥିଲେ ଯେଉଁ ସାଧୁ ତେଣୁ ଯଦିଓ ସେମାନେ ସାଧୁଚରିତ୍ର ପ୍ରାପ୍ତ ହୁଅନ୍ତି ବ୍ରହ୍ମଲୋକ ପର୍ଯ୍ୟନ୍ତ ଉନ୍ନତି କରନ୍ତି ବହୁତ ଏ ବହୁତ ଜଣଙ୍କର ଉର୍ଦ୍ଧ୍ୱରେ ବ୍ରହ୍ମଲୋକ ରହିଛି ବ୍ରହ୍ମାଙ୍କରୁ ଉର୍ଦ୍ଧ୍ୱରେ ବହୁତ ଜଣଙ୍କର ଉର୍ଦ୍ଧ୍ୱରେ ଚିତ୍ ଜଗତ ରହିଛି ଚିତ୍ ଜଗତର ଚିତ୍ ଆକାଶ ହେଉଛି ବ୍ରହ୍ମ ଜ୍ୟୋତିଷ ଜ୍ଞାନ ମାର୍ଗରେ ଯେଉଁମାନେ ଭଗବାନ ସହିତ ଯୁକ୍ତ ହୁଅନ୍ତି ସେମାନେ ସେଇ ଅନ୍ତିମ ସେହି ସ୍ତରକୁ ଯାଆନ୍ତି ବ୍ରହ୍ମ ଜ୍ୟୋତିଷ ସ୍ତରକୁ ଯାଆନ୍ତି କିନ୍ତୁ ସେଠି ଯଦିଓ ସେମାନେ ଅନେକ ଆନନ୍ଦ ଉପଭୋଗ କରନ୍ତି କିନ୍ତୁ ତଥାପି ସେମାନେ ସେଥିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ କାରଣ ପ୍ରଭୁପାଦ ମହାରାଜ ଧ୍ୟାନ ଦେଇଛନ୍ତି ଯେମିତି ଆପଣଙ୍କୁ ସବୁ ପ୍ରକାର ସୁବିଧା ଦିଆଯିବ ଯାହା ଚାହିଁବ ତାହା ଦିଆଯିବ କିନ୍ତୁ ଗୋଟିଏ ଘର ଭିତରେ ରହିବା ପାଇଁ କହିବ ତାହେଲେ ଆପଣ ଚାହିଁବେ ସେ ରହିବାକୁ ସେବା ବାହାରକୁ ଯିବାକୁ ଚାହିଁବେ ସେଭଳି ବ୍ରହ୍ମ ଲୋକରେ ଯେଉଁମାନେ ବ୍ରହ୍ମ ଜ୍ୟୋତିଷ ସ୍ତରରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେମାନେ ଯଦିଓ ବହୁତ ପ୍ରକାର ଆନନ୍ଦ ଉପଭୋଗ କରନ୍ତି କିନ୍ତୁ ତାଙ୍କର ସେଠୁ କଟନ ହେଇଯାଏ ଭାଗବତ ଦର୍ଶନ କରି ଦ୍ୱିତୀୟ ସେଟା ବର୍ଣ୍ଣନା କରାଯାଇଛି ଆରୁ ଏ ପୃଷ୍ଣ ପଦନ ତଥ ପଦନ୍ତି ଅଧ ଅନାଥ ଦୁଷ୍ମ ତାଙ୍କର ଭଗବାନ ସହିତ ମିଶିକିରି ଏକ ହେଇଯିବା ବା ବ୍ରହ୍ମ ଜ୍ୟୋତିରେ ଲୀନ ହେଇଯିବା ଏ ଦ୍ୱାରା ସେମାନେ ପ୍ରକୃତକୁ ନର୍କ ବୋଲି କହିଛନ୍ତି କୈବଲ୍ୟ ନରକାୟ ବୋଲି କହିଛନ୍ତି ଏମାନେ ପ୍ରକୃତରେ ଧର୍ମର ଅସମ୍ମୂଢ ଚେତା ଧର୍ମ ବିଷୟରେ ଯେଉଁମାନେ ନିଶ୍ଚିତ ଭାବରେ ଜାଣନ୍ତି ପ୍ରକୃତ ଧର୍ମ କ'ଣ ସେମାନେ ଚାହାନ୍ତି ନେଇ ସାହାଯ୍ୟ ମୁକ୍ତି ପ୍ରାପ୍ତ ହେବା ପାଇଁ ପ୍ରଭୁତାନନ୍ଦ ସରସ୍ୱତୀ ଜଣେ ବୈଷ୍ଣବ ଆଚାର୍ଯ୍ୟ ସେ କହୁଛନ୍ତି ଯେ କୈବଲ୍ୟ ନରକାୟ ଏ ଯେଉଁ ମୁକ୍ତି ଯେଉଁମାନେ ପ୍ରାପ୍ତ ହୁଅନ୍ତି ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହେଇକି ମୁକ୍ତି ପ୍ରାପ୍ତ ହୁଅନ୍ତି ସେଟା ନରକ ପଡ଼େ କୈବଲ୍ୟ ନରକାୟ ତ୍ରିଦଶ ପୁରା ଆକାଶ ପୁଷ୍ପାୟତି ତ୍ରିଦଶ ପୁରା କହିଲେ ଆର ଯେଉଁ ଉର୍ଦ୍ଧ୍ୱରେ ସବୁ ବିଭିନ୍ନ ପ୍ରକାର ଲୋକ ସବୁ ରହିଛି ସ୍ୱର୍ଗଲୋକ ମହଲୋକ ଜାମଲୋକ ଚକଲୋକ ଇତ୍ୟାଦି ଯଦି ବହୁତ ପ୍ରକାର ଆନନ୍ଦ ଅଛି କିନ୍ତୁ ସେ ଆନନ୍ଦଟା ଆକାଶ ପୁଷ୍ପ ଭଳି ଆକାଶ ପୁଷ୍ପ କ'ଣ ନା ଆକାଶ କିଛି ପୁଷ୍ପ ନାହିଁ ଏଇଭଳି ଭାବରେ ଗୋଟେ ଇମାଜିନେସନ ବା ମନ ଚିନ୍ତନ ଭଳି ଯେତେ ଆନନ୍ଦ ପ୍ରାପ୍ତ ହେଲେ ତ ସେ ପ୍ରକୃତ ଆନନ୍ଦ ନୁହଁ ତେଣୁ ପ୍ରଭୁଧାନନ୍ଦ ସରସ୍ୱତୀ କହିଛନ୍ତି ଏ କଥା କୈବଲ୍ୟ ନରକାୟତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ ଦୁର୍ଦ୍ଧାନ୍ତ କାଳ ସଂପର୍କ ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଇଏ ହେଉଛି ଦୁର୍ଦ୍ଧାନ୍ତ ଇନ୍ଦ୍ରିୟ ଇନ୍ଦ୍ରିୟକୁ ଦମନ କରିବା କିଛି ସହଜ ଜିନିଷ ନୁହଁ କିନ୍ତୁ ଯେମିତି କାଳ ସର୍ପ ସର୍ପ ଜିନିଷ ଆମେ ଭୟ କରନ୍ତି କିନ୍ତୁ ଯଦି ସର୍ପର ବିଷଦାନ୍ତରେ କାଟି ଆଣିବ ତାହେଲେ ସେ ଆଉ ତାକୁ ଆଉ ଭୟ କରିବେ ନାହିଁ ସେମାନେ ସର୍ପ ବିଷୟରେ ଜାଣନ୍ତି ସେମାନେ ଆମକୁ ଭୟ କରିବେ ନାହିଁ ତେଣୁ ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ସେବାରେ ନିଯୁକ୍ତ ହେଇଛନ୍ତି ତାଙ୍କର ଇନ୍ଦ୍ରିୟମାନେ ସେହିଭଳି ଭାବରେ ନିଜ ଅଧୀନରେ ରହିଛନ୍ତି ତାଙ୍କର ଦୁର୍ଦ୍ଧାନ୍ତ ଏବଂ ବିଶ୍ରମ ପୂର୍ଣ୍ଣ ସୁଖାୟ ବିଧି ମହିନ୍ଦ୍ରା କ୍ରୀଡ଼ା ଯେଉଁମାନେ ପ୍ରକୃତରେ ଭଗବାନ ସହିତ ଏହି ଭକ୍ତିଯୋଗ ମାର୍ଗରେ ଯୁକ୍ତ ହେଇଛନ୍ତି ତାଙ୍କ ପାଇଁ ଏ କର୍ମଯୋଗ ବା ଜ୍ଞାନଯୋଗ ବା ଅଷ୍ଟାଙ୍ଗ ଯୋଗ ଏସବୁ ତୁଚ୍ଛ ଯୋଉ ଅନ୍ତିମ ସ୍ତରକୁ ଗଲେ ମଧ୍ୟ ବ୍ରହ୍ମ ବିଶ୍ୱପୂର୍ଣ୍ଣ ସେଟା ବିଧି ମହିନ୍ଦ୍ରା ପିଲା ବିଧି ହେଉଛନ୍ତି କିଏ ବ୍ରହ୍ମା ମହିନ୍ଦ୍ରା ହେଉଛନ୍ତି ଇନ୍ଦ୍ର ଦେବତାମାନଙ୍କ ରାଜା କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ଏ ବିଧି ମହେନ୍ଦ୍ର ସ୍ତରକୁ ଗଲେ ମଧ୍ୟ ସେଟା କୀଟ ପଡ଼େ ବହୁତ ତୁଚ୍ଛ ଆନନ୍ଦ ତେଣୁ ଯେଉଁମାନେ ଭଗବାନ ସହିତ ଭକ୍ତି ଯୋଗ ମାର୍ଗରେ ଯୁକ୍ତ ହେଇଛନ୍ତି ସେ ଯୋଗ ହେଉଛି ପ୍ରକୃତରେ ଶ୍ରେଷ୍ଠ ଯୋଗ ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି ପ୍ରକୃତରେ ଯୋଗ କହିଲେ ଲୋକମାନେ ଜାଣନ୍ତି ନାହିଁ ଯୋଗ କହିଲେ ଲୋକମାନେ କ'ଣ ଭାବନ୍ତି ନା ଅନୁଭବ ବିଲମ୍ବ କରିକି ଆମେ ଶରୀରକୁ ସୁସ୍ଥ ରଖିବା ଏବଂ ଉପଭୋଗ କରିବା ଏଇଟା ବି ସେମାନେ କହନ୍ତି ପ୍ରକୃତ ଯୋଗ ହେଉଛି କିନ୍ତୁ ଏଇଟା ପ୍ରକୃତ ଯୋଗ ନୁହଁ ଅଷ୍ଟାଙ୍ଗ ଯୋଗୀ ମଧ୍ୟ ରହିଛନ୍ତି ଯେଉଁମାନେ ବିଭିନ୍ନ ପ୍ରକାର ଯେଉଁ ପାତଞ୍ଜଳିକର ଅଷ୍ଟାଙ୍ଗ ଯୋଗ ରହିଛି, ଯମ, ନିୟମ, ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା, ପ୍ରତ୍ୟାହାର ଏବଂ ସମାଧି, ଏ ଆଠଟି ଅଙ୍ଗ ରହିଛି ଅଷ୍ଟାଙ୍ଗ ଯୋଗ, ଆଠଟି ଅଙ୍ଗ ରହିଛି। ବିଭିନ୍ନ ପ୍ରକାର ଉପାୟରେ ନିଜକୁ ସଂଯତ କରି ଆସନ, ବିଭିନ୍ନ ପ୍ରକାର ଆସନ ଅଛି, ଏ ଆସନ ଦ୍ୱାରା କରି ପ୍ରାଣାୟାମ ଯୋଗ ରହିଛି, କ'ଣ ରେଚକ ପୂରକ ସବୁ ରହିଛି, ଏ ପ୍ରାଣ ଦ୍ୱାରା ଧ୍ୟାନ କରି ଭଗବାନଙ୍କୁ ଯଦି ଧାରଣା କରିପାରିବେ, ସମାଧି ସ୍ତରକୁ ଯାଇପାରିବେ, ତାହେଲେ ଅଷ୍ଟାଙ୍ଗ ଯୋଗର ସିଦ୍ଧି ସେମାନେ ପ୍ରାପ୍ତ ହେବେ। ଅଷ୍ଟାଙ୍ଗ ଯୋଗରେ ବିଭିନ୍ନ ପ୍ରକାର ଆଠଟି ଯୋଗ ସିଦ୍ଧି ରହିଛି, ଅଣିମା, ଲକ୍ଷ୍ମା, ମହିମା, ପ୍ରାପ୍ତି, କାମ ବସାଇତା, ଏଗୁଡ଼ିକ ଭାବରେ ଆଠଟି ଯୋଗ ସିଦ୍ଧି ରହିଛି। ଯେଉଁମାନେ ଏହି ଯୋଗ ସିଦ୍ଧି ପ୍ରାପ୍ତ ହେଉଛନ୍ତି, ଲୋକମାନେ ଭାବୁଛନ୍ତି ଇଏ ହେଉଛନ୍ତି ଭଗବାନ, ଯଦି ଜଣେ ଶୂନ୍ୟରୁ କିଛି ସୁନା ବାହାର କରିଦେଲା ତାକୁ କହିବେ ଇଏ ଭଗବାନ। ଇଏ ପ୍ରକୃତି ଯୋଗ ସିଦ୍ଧି, ବିଭିନ୍ନ ପ୍ରକାର ଯୋଗ ସିଦ୍ଧି ରହିଛି। ଅଣିମା, ଅଣିମା କହିଲେ ଅଣୁ ହେଇଥିଲେ ସେମାନେ ତାକୁ ଦେଖିପାରିବେ କି, ଲକ୍ଷ୍ମା ସିଦ୍ଧି ରହିଛି, ବହୁତ ଲଘୁ ହେଇଥିବେ, ବହୁତ ହାଲକା ହେଇଥିବେ। ମୁଁ ସମୟ ଅଛି ଗୋଟେ କଥା କହିବା, ଥରେ ଜଣେ ଲକ୍ଷ୍ମା ସିଦ୍ଧି ପ୍ରାପ୍ତ ହେଇଥିଲେ, ଲଗ୍ନା ସିଦ୍ଧି ପ୍ରାପ୍ତ ହେଇକରି ସେ ଟିକେଟ୍ କାଟିଲେ, ଟିକେ ମାନେ ଗୋଟେ ଶୋ କରିବେ, ଲୋକଙ୍କୁ ଦେଖେଇବେ ଯେ ସେ ଜଳରେ ଜଳ ଉପରେ ଚାଲି ପାରୁଛନ୍ତି, ଗୋଟେ ଶୋ କରିବେ। ସେଥିପାଇଁ ବହୁତ ଟିକେଟ୍ କଟା ହେଲା, ଲୋକମାନଙ୍କୁ ପଇସା ଦେଇକି ଟିକେଟ୍ କାଟିକି ରହିଲେ, କେଉଁଦିନ ଦେଖା ହବ ଦେଖେଇବେ, ସେ ଯୋଗ ହେଉଛନ୍ତି ଦେଖେଇବେ। ତେଣୁ ସେଇଦିନ ଯେତେବେଳେ ଆସିଲା, ବହୁତ ହଜାର ହଜାର ଟଙ୍କାର ସବୁ ଟିକେଟ୍ କଟା ହେଇଥିଲା, ବହୁତ ଲୋକ ହଜାର ହଜାର ଲୋକ ଆସି ଉପସ୍ଥିତ ଥିଲେ ଗୋଟେ ନଦୀରେ, ଗଙ୍ଗା ନଦୀରେ ସେ ଚାଲିକିରି ଗଲେ, ଗଙ୍ଗା ଜଳ ଉପରେ ଚାଲିକିରି ପଳେଇଲେ, ଲକ୍ଷ୍ମୀ ଆସିକି ପ୍ରାପ୍ତ ହେଇଛନ୍ତି। ତେଣୁ ଏ କଥା ଯେତେବେଳେ ଆମର ଈଶ୍ୱର ପ୍ରତିଷ୍ଠା ଆଚାର୍ଯ୍ୟ ଶ୍ରୀଷ୍ଣ ଭକ୍ତି ବେଦାନ୍ତ ସ୍ୱାମୀ ଗୁରୁ ଭକ୍ତି ସିଦ୍ଧାନ୍ତ ସ୍ୱାମୀଙ୍କୁ ଖବର ପାଇଲେ ଏ କଥାଟି, ସେତେବେଳେ ସେ କହିଲେ ଦି ପଇସାରେ ସିଦ୍ଧ, ଦି ପଇସାରେ ସିଦ୍ଧ କ'ଣ ଦୁଇ ପଇସା ନା, ସେତେବେଳେ ଗଙ୍ଗା ନଦୀ ପାର ହେବା ପାଇଁ ଗଙ୍ଗାରେ ଦୁଇ ପଇସା ଦେବାକୁ ପଡ଼ୁଥିଲା, ଜଣେ ଦୁଇ ପଇସା ଦେଲେ ଗଙ୍ଗା ନଦୀକୁ ପାର ହେଇଯିବ। ତାହେଲେ ଏତେ ବର୍ଷ ଯେଉଁ ଯୋଗ ସାଧନ କରି ଅଷ୍ଟାଙ୍ଗ ଯୋଗ ଆଚରଣ କରି ଯଦି ଜଣେ ସିଦ୍ଧି ପ୍ରାପ୍ତ ହେଲା, ତାହେଲେ କି ସେ ସିଦ୍ଧିର ମୂଲ୍ୟ କ'ଣ, ଏ ଦୁଇ ପଇସା ସିଦ୍ଧି। ତେଣୁ ଯେଉଁ ଅଷ୍ଟାଙ୍ଗ ଯୋଗୀମାନେ ଏ ଯେଉଁ ବିଭିନ୍ନ ପ୍ରକାର ଯୋଗ ସିଦ୍ଧି ପ୍ରାପ୍ତ ହୁଅନ୍ତି, ଏଇଟା ତାଙ୍କୁ ଭଗବାନଙ୍କର ପରମାତ୍ମା ଅନୁଭୂତିରେ ତାଙ୍କୁ ବାଧା ପ୍ରାପ୍ତ କରାନ୍ତି। ଯଦି ସେମାନେ ପରମାତ୍ମା ଅନୁଭୂତି କରନ୍ତି, ସେ ଅନୁଭୂତି ମଧ୍ୟ ଶ୍ରେଷ୍ଠ ଅନୁଭୂତି ନୁହଁ। ଶ୍ରେଷ୍ଠ ଅନୁଭୂତି ହେଉଛି ଯେଉଁମାନେ ଭକ୍ତି ମାର୍ଗରେ ଭଗବାନ ସହିତ ଯୁକ୍ତ ହୁଅନ୍ତି, ଭକ୍ତି ଆଚରଣ କରନ୍ତି, ଶ୍ରବଣ, କୀର୍ତ୍ତନ, ବିଷ୍ଣୁ ସ୍ମରଣ, ପାଦ ସେବନ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ, ଆତ୍ମନିବେଦନ, ଇତିପୁରୁଷା ପିତା ବିଷ୍ଣୁ ଭକ୍ତି ସେ ନବରତ୍ନ, ଇଏ ହେଉଛି ଭକ୍ତିର ନଅଟି ଲକ୍ଷଣ। ଶ୍ରବଣ, ଆପଣମାନେ ଶ୍ରବଣ କରୁଛନ୍ତି, ଭକ୍ତି ଆଚରଣ, ଭକ୍ତି ଯୋଗ ମାର୍ଗରେ ଆପଣ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି, ଆମେ ଭଗବାନ କଥା କହୁଛେ, କୀର୍ତ୍ତନ କରୁଛେ, ଏ କୀର୍ତ୍ତନ ମାଧ୍ୟମରେ ଭଗବାନ ସହିତ ଆମେ ଯୁକ୍ତ ହେଉଛେ, ଯେଉଁମାନେ ସ୍ମରଣ କରୁଛନ୍ତି ସେମାନେ ମଧ୍ୟ ଭଗବାନ ସହିତ ଯୁକ୍ତ ହେଉଛନ୍ତି। ତେଣୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଭଗବାନ କହୁଛନ୍ତି, ଯୋଗିନାମ ବି ସାଧେସା, ଯେତେ ଯୋଗୀ ଅଛନ୍ତି, କର୍ମଯୋଗୀ ହେଉ ବା ଜ୍ଞାନ ଯୋଗୀ ହେଉ ବା ଅଷ୍ଟାଙ୍ଗ ଯୋଗୀ ହେଉ, ତାଙ୍କ ଭିତରେ ଶ୍ରେଷ୍ଠ ଯୋଗୀ କିଏ ନା, ଯୋଗିନାମ ସାଧେସା ମଦ ଦିନାନ୍ତରାତ୍ମନା, ତାଙ୍କର ଅନ୍ତରରେ ଯିଏ ଭଗବାନଙ୍କ ବିଷୟରେ ଚିନ୍ତା କରୁଛି, ଭଗବାନଙ୍କର ଭଜନ କରୁଛି, ଶ୍ରଦ୍ଧାବାନ ବିଶ୍ୱାସ ସହିତ, ସୁଦୃଢ଼ ବିଶ୍ୱାସ ସହିତ ଭଗବାନଙ୍କୁ ଯେଉଁ ଭଜନ କରୁଛନ୍ତି, ଭକ୍ତି ଯୋଗ ମାର୍ଗରେ ଯୁକ୍ତ ହେଉଛନ୍ତି, ସିଏ ହେଉଛନ୍ତି ସ୍ୱାମୀ ଯୁକ୍ତ ପ୍ରମାଣ, ସେ ଯୋଗୀ ହେଉଛି ଶ୍ରେଷ୍ଠ ଯୋଗୀ, ଏ ଭଗବାନଙ୍କର ମତ। ଭଗବାନଙ୍କ ପ୍ରକୃତ ଯୋଗ ହେଉଛି ଭଗବାନ ସହିତ ଯୁକ୍ତ ହେବା। ସାଧାରଣତଃ ଲୋକମାନେ ଯେଉଁ ବିଭିନ୍ନ ପ୍ରକାର ଯୋଗ ରହିଛି, ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଏ ଧ୍ୟାନ ଯୋଗ ବିଷୟରେ କୁହାଯାଇଛି। ସାଧାରଣତଃ ଲୋକମାନେ ଯୋଗୀ କହିଲେ ଭକ୍ତି ଧ୍ୟାନ ଯୋଗ, କିଭଳି ଭାବରେ ଆସନରେ ବସିବେ, କିଭଳି ଭାବରେ ପ୍ରାଣାୟାମ କରିବେ, କିଭଳି ପ୍ରତ୍ୟାହାର ନିଜକୁ ସଂଯମ କରି ଯମ ନିୟମ ଇତ୍ୟାଦି ରହିଛି, ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ଜ୍ଞାନ ବିଷୟ ବର୍ଣ୍ଣନା କରାଯାଇଛି। ସାଧାରଣତଃ ଲୋକମାନେ ଯୋଗ ପାଇଲେ ଏଇଟାକୁ ପାଳନ୍ତି, ଏଇ ଜ୍ଞାନ ବିଷୟ ପାଳନ। କିନ୍ତୁ 5000 ବର୍ଷ ତଳେ ଅର୍ଜୁନ ଯେତେବେଳେ ଧ୍ୟାନ ଯୋଗ ବିଷୟରେ ଶୁଣିଲେ ଭଗବାନ ଠାରୁ, ସେତେବେଳେ ସେ କହିଲେ ଏଇଟା ସମ୍ଭବ ନୁହଁ, ଯୋଗ କରିବା ମନକୁ ନିୟନ୍ତ୍ରଣ କରିବା ଏଇଟା ସମ୍ଭବ ନୁହଁ। ସେ ଯେଉଁ ଧ୍ୟାନ ବିଷୟରେ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି ଭଗବତୀ ସଂପ୍ରଦାୟରେ, ସେଇଟାକୁ ତାକୁ ଯଦି ଆମେ ଚିନ୍ତା କରିବା, ତାକୁ ଯଦି ଶୁଣିବା, ତାହେଲେ ଆମକୁ ଏଇଟା ସମ୍ଭବ ନୁହଁ। ତେଣୁ ପ୍ରକୃତରେ ଯଦି ବା ଧ୍ୟାନ କରିବ, ଏ ଧ୍ୟାନର ଯୁଗ ଥିଲା କେଉଁଟା? ସତ୍ୟ ଯୁଗରେ ଲୋକମାନେ ଭଗବାନ ଧ୍ୟାନ କରୁଥିଲେ। ତୃତୀୟ ଧ୍ୟାନ ଯେ ବିଷ୍ଣୁ, ଆପଣ ଜାଣିଛନ୍ତି ବିଶ୍ୱାନ୍ତ ଋଷି 60,000 ବର୍ଷ ତପସ୍ୟା କରିଥିଲେ, ଧ୍ୟାନ କରୁଥିଲେ। ସତ୍ୟ ଯୁଗରେ ଲୋକମାନଙ୍କର ଆୟୁଷ ଥିଲେ 90 ବର୍ଷ, ତେଣୁ ସେତେବେଳେ ସେମାନେ ଧ୍ୟାନ କରୁଥିଲେ। ସତ୍ୟ ଯୁଗର ଯେଉଁ ଯୁବଧାନ ଥିଲା ଧ୍ୟାନ, ତୃତୀୟ ଥାଏ ବିଷ୍ଣୁ ତେତେୟା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଲେ, ସେ ସମୟରେ ଯୁବଧାନ ଥିଲା କ'ଣ ନା ମକେଇ କହିଲେ ବିଭିନ୍ନ ପ୍ରକାର ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା। ଏବଂ ଭଗବାନ କୃଷ୍ଣ ଯେତେବେଳେ ଥିଲେ ଦ୍ୱାପର ଯୁଗରେ, ସେ ସମୟରେ ଭଗବାନଙ୍କର ଯୋଧନ ଥିଲା, ଭଗବାନଙ୍କର ଥିବା ଯୋଧନ ଥିଲା କେଉଁଟା ନା ଦ୍ୱାପର ପରିଚର୍ଯ୍ୟା। ଏହା ମନ୍ଦିରରେ ଯେଉଁ ଆମର ପରିଚର୍ଯ୍ୟା ଚାଲିଛି, ପୂଜା ଚାଲିଛି, ଇଏ ହେଉଛି ଦ୍ୱାପର ଯୁଗର ଯୋଧନ। ତେଣୁ କଳିଯୁଗର ଯୋଧନ ହେଉଛି କେଉଁଟା? କଳୌଦ ହରି କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ, ଇଏ ହେଉଛି ଭଗବାନଙ୍କ ନାମ। କଳିଯୁଗର ଯୁବଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଆସି ଏ ଯୁବଧର୍ମକୁ ପ୍ରବର୍ତ୍ତନ କରିଥିଲେ। ତେଣୁ ଏଇ ଯୁଗରେ ଯଦି ଭଗବାନଙ୍କ ନାମ ନେଲେ ଆମେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବା, ଅସମ୍ପୂର୍ଣ୍ଣ ଭାବରେ ଜାଣିବା। ସେ ହେଉଛନ୍ତି ଭଗବାନ କୃଷ୍ଣ ପୁରୁଷୋତ୍ତମ, ଯେଉଁମାନେ ଅସମ୍ପୂର ଜାଣନ୍ତି ପୁରୁଷୋତ୍ତମ, ଯେଉଁମାନେ ପ୍ରକୃତରେ ଜାଣନ୍ତି ଭଗବାନ କୃଷ୍ଣ ହେଉଛନ୍ତି ପୁରୁଷୋତ୍ତମ, ସେ କୌଣସି ସନ୍ଦେହ ନାହିଁ ତାଙ୍କର, ତାହେଲେ ସେମାନେ ଭଗବାନଙ୍କୁ ସର୍ବଦୀ ଭଜନ୍ତି। ମା ସେ ସବୁବେଳେ ଭଗବାନଙ୍କୁ ଭଜନ କରିବେ ବା ଭଗବାନଙ୍କୁ ସେବା କରିବେ। ସର୍ବଭାବେନ ଭାବ ସେଇ ସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି ଭଗବାନ ସହିତ ସମ୍ବନ୍ଧ ଭାବ, ବିଭିନ୍ନ ପ୍ରକାର ମା ରହିଛି ଶାନ୍ତ ଭାବ ରହିଛି, ଦାର୍ଶ୍ୟ ଭାବ ରହିଛି, ସତ୍ୟ ଭାବ ରହିଛି, ବାତ୍ସର ଭାବ ରହିଛି, ମାଧୁର୍ଯ୍ୟ ଭାବ ରହିଛି, ଏ ବହୁତ ଉନ୍ନତସ୍ତର କଥା, ଆମେ ସେଟା ଜାଣିନୁ। ଭଗବାନ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ଯେମିତି ବର୍ତ୍ତମାନ ଆମେ ଆମର ପିତା ମାତା ଭାଇ ଭଉଣୀ ସ୍ତ୍ରୀ ପିଲା ରହିଛନ୍ତି, ସେଭଳି ଭାବରେ ଆମେ ଭଗବାନଙ୍କର ଅଂଶ ହିସାବରେ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ସେ ସମ୍ବନ୍ଧଟା ଆମେ ବର୍ତ୍ତମାନ ଭୁଲି ଯାଇଛୁ, ସେ ସମ୍ବନ୍ଧ ଜ୍ଞାନ ଆମର ନାହିଁ। କିନ୍ତୁ ଯଦି ଆମେ ଭଗବାନଙ୍କ ଭଜନରେ ବ୍ରତ ରହିବା, ଆସ୍ତେ ଆସ୍ତେ ଆମକୁ ସେଇ ସମ୍ବନ୍ଧ ଜ୍ଞାନଟି ଆସିବ, ଭଗବାନ ସହିତ ଆମର କି ପ୍ରକାର ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନ ଆସିବ। ତେଣୁ ସେଇ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଲେ ଭଗବାନଙ୍କ ସହିତ ଆମେ ସେବାରେ ବ୍ରତ ରହିବା, ତାକୁ ଭକ୍ତି କରାଯାଉଛି। ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ, ବେଦର ଏ ତତ୍ତ୍ୱକୁ ଏଇ ତିନୋଟି ତତ୍ତ୍ୱ ମଧ୍ୟ କୁହାଯାଏ, ବେଦକୁ ତିନୋଟି ତତ୍ତ୍ୱ ଯଦି ପ୍ରକାଶ କରାଯିବ ତାହେଲେ ଏଇ ତିନୋଟି ତତ୍ତ୍ୱ ହେଉଛି ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ବା ନିର୍ଦ୍ଦିଷ୍ଟ ସମ୍ପର୍କ ରହିଛି। ସେ ସମ୍ପର୍କ ସ୍ଥାପନର ଉପାୟ ହେଉଛି, ମାର୍ଗ ହେଉଛି ଭକ୍ତି, ସେଟା ଅଭିଜୟ ବୋଲି କୁହାଯାଉଛି। ଏବଂ ଏହି ଭକ୍ତି ମାଧ୍ୟମରେ ଭଗବାନ ସହିତ ଯୁକ୍ତ ହେଲେ ଆମେ ଅନ୍ତିମ ଫଳ ହେଉଛି ପ୍ରେମ ବା ପ୍ରୟୋଜନ, ସେଟା ହେଉଛି ପ୍ରୟୋଜନ କୃଷ୍ଣ ପ୍ରେମ। ପ୍ରେମ କୁମାର୍ତ ମହା ଚୈତନ୍ୟ ମହାପ୍ରଭୁ କଥା କହିଛନ୍ତି। ସାଧାରଣତଃ ଧର୍ମ କହିଲେ ଲୋକମାନେ ଭାବୁଥିଲେ କ'ଣ ନା ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ। ଯେଉଁମାନେ ଧର୍ମ ସମୃଦ୍ଧିତା ସେମାନେ ଭାବନ୍ତି ଧର୍ମ ହେଉଛି ଧର୍ମ, ଅର୍ଥ, କାମ, ଏଇ ଚାରି ପୁରୁଷାର୍ଥ। କିନ୍ତୁ ଯେଉଁମାନେ ଧର୍ମର ଅସମ୍ଭୂଳ ଭାବରେ ଧର୍ମ ଜାଣନ୍ତି ସେମାନେ ପ୍ରକୃତରେ କହିବେ ପ୍ରେମା ଉମା ପଞ୍ଚମ ପୁରୁଷାର୍ଥ ହେଉଛି ଆମ ଲକ୍ଷ୍ୟ, ପଞ୍ଚମ ପୁରୁଷାର୍ଥ ହେଉଛି କୃଷ୍ଣ ପ୍ରେମ। ଏ ଭଗବତ ଭକ୍ତି ଯେଉଁ ଆମେ ଆଚରଣ କରୁଛେ ଆ ବଦଳରେ ଆମେ କ'ଣ ଚାହିଁବା? ଯିଏ ଯେତେ ବୌଦ୍ଧିକ ଚାହିଁବ ଆଶା ପ୍ରାପ୍ତ ହବ ସେଟା ପ୍ରକୃତରେ ଏ ଧର୍ମ ଅର୍ଥ କାମ ମୁଖ୍ୟରେ ଯାଉଛି, ଚାରି ପୁରୁଷାର୍ଥ ଯାଉଛି। ତେଣୁ ଏ ଧର୍ମ ଅର୍ଥ କାମ କେଉଁଠି ଧର୍ମ ସମ୍ବଳ କେତେ ଯେଉଁମାନେ ପ୍ରକୃତରେ ଧର୍ମ ବିଷୟରେ ଜାଣନ୍ତି ନାହିଁ ସେମାନେ କହନ୍ତି ଧର୍ମ ଅର୍ଥ କାମ ହେଉଛି ପ୍ରକୃତ ଧର୍ମ, ପ୍ରକୃତ ଧର୍ମ ନୁହଁ। ଭଗବତ ଗୀତାରେ ଅନ୍ତିମରେ ଏଇ ଜ୍ଞାନ ସବୁ ପ୍ରଦାନ କରିବେ, ଅଠର ପ୍ରଦାନ କରିବେ, ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ସୁତ। ଯେଉଁ ତିନି ପ୍ରକାର ଜ୍ଞାନ ଭଗବାନ ଦେଲେ ବୃହତ୍ତମ ଜ୍ଞାନ, ବୃହତ୍ତମ ଜ୍ଞାନ ହଉଛି କ'ଣ ନା ସବୁକିଛି ତ୍ୟାଗ କରିକି ଯଦି ଭଗବାନଙ୍କ ଶରଣରେ ଯିବା ସର୍ବଧର୍ମ ପରିତ୍ୟଜ୍ୟ ମା ଶରଣ। ଆଉ ସବୁ ଯେଉଁ ଧର୍ମ ସବୁ ବିଷୟରେ ଭଗବାନ କହିଛନ୍ତି ସେସବୁ ଧର୍ମ ବୃହତ୍ତମ ନୁହେଁ, ପ୍ରକୃତ ଶ୍ରେଷ୍ଠ ଜ୍ଞାନ ନୁହଁ ସେଟା। ତେଣୁ ବୃହତ୍ତମ ଜ୍ଞାନ ହଉଛି ସବୁକିଛି ତ୍ୟାଗ କରି ଯଦି ଭଗବାନ କୃଷ୍ଣଙ୍କ ଶରଣ ଯିବା ସର୍ବଧର୍ମ ପରିତ୍ୟଜ୍ୟ ମା ଏକମ ଶରଣ, ଭଗବାନ ଶରଣ ଯିବାଟା ହିଁ ପ୍ରକୃତ ଶ୍ରେଷ୍ଠ ଜ୍ଞାନ। ତେଣୁ ଯଦି ଆମେ ଚିନ୍ତା କରିବା ଯଦି ଆମେ ସବୁକିଛି ତ୍ୟାଗ କରିବା ଅନ୍ୟ କାହାର ବଦଳ ନ କରିବା ତାହେଲେ ସେମାନେ ଆମ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି, ସେମାନେ ଆମ ଉପରେ ବିଭିନ୍ନ ପ୍ରକାର ଅଭିଶାପ ଦେଇପାରନ୍ତି, ଏସବୁ କରିପାରନ୍ତି। ତେଣୁ ଭଗବାନ କହୁଛନ୍ତି ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି, ମୁଁ ତୁମକୁ ସବୁ ପାପରୁ ଉଦ୍ଧାର କରିବି ମା ସୁତ, ଆଉ କୌଣସି ସ୍ୱଧନାର୍ଥ କରିବାର ନାହିଁ। ଏ ହେଉଛି ସବୁଠାରୁ ଜ୍ଞାନ ହେଉଛି ଭଗବତ ଗୀତା ଯେଉଁଠି ଶେଷ ହେଇଛନ୍ତି ସେଇଠୁ ଭାଗବତ ମାର୍ଗ ହେଇଛନ୍ତି। ଭଗବତ ଗୀତାରେ ଭଗବାନ କହୁଛନ୍ତି କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଇଏ ହେଉଛି ପ୍ରକୃତ ଧର୍ମ। ପ୍ରଥମେ ଯେତେବେଳେ ଭଗବତ ଗୀତା ଆରମ୍ଭ କଲେ ଭଗବାନ ସେତେବେଳେ ସେ କ'ଣ କହିଲେ, ଯଦା ଯଦା ଧର୍ମସ୍ୟ ଗ୍ଲାନି ଭବତି ଭାରତ ଅଭ୍ୟୁତ୍ଥାନ ଅଧର୍ମସ୍ୟ ତଦାତ୍ମାନଂ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାମ୍ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି କହିଲେ। ଚତୁର୍ଥରେ ଭଗବାନ କହିଲେ ଯେତେବେଳେ ଧର୍ମ ଯେଉଁ ଯୁଗର ପରିବର୍ତ୍ତନ ହେଉଛି ସେତେବେଳେ ଏ ଧର୍ମର ଗ୍ଲାନି ହେଉଛି, ଧର୍ମର ଗ୍ଲାନି ହେଲେ ଅଧର୍ମର ଅଭ୍ୟୁତ୍ଥାନ ହେଉଛି। ତେଣୁ ଭଗବାନ ପ୍ରତି ଯୁଗରେ ଆସନ୍ତି, ଆସିକିରି ସେ ତିନୋଟି କାର୍ଯ୍ୟ କରନ୍ତି, ପରିତ୍ରାଣାୟ ସାଧୁନା ଯେଉଁମାନେ ସାଧୁ ବ୍ୟକ୍ତି ଅଛନ୍ତି ତାଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ଭଗବାନଙ୍କର ଭଜନରେ ସେ ଆନନ୍ଦ ପ୍ରାପ୍ତ କରନ୍ତି। ଭଗବାନ ଉପରେ ଆମେ ଭଗବାନ ଭଜନ କରୁଛେ, ଭଗବାନଙ୍କ ସଙ୍ଗୀତ ଗାନ କରୁଛେ ସେତେବେଳେ ଆମେ ଆନନ୍ଦ ପ୍ରାପ୍ତ ହେଉଛେ, ପରିତ୍ରାଣାୟ ସାଧୁନା ବିନାଶ ହେଉଛି ଦୁଷ୍କୃତ, ଯେଉଁମାନେ ଦୁଷ୍କୃତ ଯେଉଁମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ଅଛନ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଭଗବାନ ତାଙ୍କୁ ବିନାଶ କରନ୍ତି, ତାଙ୍କୁ ହତ୍ୟା କରନ୍ତି। କିନ୍ତୁ ଇଏ ହତ୍ୟା କରିବା ଦ୍ୱାରା ଯେ ତାଙ୍କ ପ୍ରତି କିଛି ନିଷ୍ଠିବ ତାଙ୍କୁ କାମ ଭଗବାନଙ୍କ ଦ୍ୱାରା ଯେଉଁମାନେ ହତ୍ୟା ହୁଅନ୍ତି ବା ଭଗବାନ ତାଙ୍କୁ ବିନାଶ କରନ୍ତି ସେମାନେ ମଧ୍ୟ ଉଚ୍ଚ ଉନ୍ନତ ସ୍ଥିତି ପ୍ରାପ୍ତ ହୁଅନ୍ତି। ସେଥିପାଇଁ ଯେଉଁ ରହିଛି ଆମର ଉଦ୍ଧବ ଏ କଥାଟି କହିଛନ୍ତି, ଅହୋ ବକିଜଂ ସ୍ତନକାର କୂଟଂ ଜିଘାଂସୟା ପାୟ ତପି ଅସାଧୁଇ ଲେବେ ଗତିଂ ଧାତୁ ଚିତାନ୍ତ ଦୌନ୍ୟଂ ଗଙ୍ଗା ଦୟାଳୁଂ ଶରଣଂ ପ୍ରତି। ଯେଉଁମାନେ ସାଧାରଣତଃ ଭଗବାନ ଯେଉଁ ଅସୁରମାନଙ୍କୁ ହତ୍ୟା କରନ୍ତି ଲୋକମାନେ ଯେଉଁମାନେ ଧର୍ମ ସମ୍ବଳ ଦେଲା ସେମାନେ ପ୍ରକୃତ ଜାଣନ୍ତି ନା ଉଦ୍ଦେଶ୍ୟ କ'ଣ, କିନ୍ତୁ ଯେଉଁମାନେ ଧର୍ମ ବିଷୟରେ ଅସମ୍ଭବ ତାଙ୍କର କୌଣସି ସନ୍ଦେହ ନାହିଁ ଧର୍ମ ବିଷୟରେ, ଯେମିତି ଉଦ୍ଧବ ତେଣୁ ସେ ଭଗବାନଙ୍କର କଥାକୁ ଜାଣନ୍ତି, ଭଗବତ ତତ୍ତ୍ୱକୁ ଜାଣନ୍ତି। ତେଣୁ ଭଗବାନ ଯେଉଁ ପକ୍ଷୀ ପୁତନାଙ୍କୁ ହତ୍ୟା କଲେ, ସେଥିରେ ସେ ପ୍ରକୃତରେ ପୁତନାଙ୍କୁ ପ୍ରକୃତ ତାକୁ କଲ୍ୟାଣ କରିଛନ୍ତି, ଏ କଥା ଉଦ୍ଧବ ଜାଣିପାରିଛନ୍ତି। ତେଣୁ ସେ କହୁଛନ୍ତି ଅହୋ ପକ୍ଷୀ ତାଙ୍କୁ ସ୍ତନପାନ କିଛି ଆଶ୍ଚର୍ଯ୍ୟ ହେଉଛନ୍ତି, ଅହୋ କହିବା କିଛି ଆଶ୍ଚର୍ଯ୍ୟ ହେଉଛନ୍ତି। ଆମକୁ ଯିଏ ହତ୍ୟା କରିବାକୁ ଆସିବ ଆମେ କଣ କରିବା? ଆମେ ଚେଷ୍ଟା କରିବା ତାକୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ଆସିଲେ ଅହୋ ପକ୍ଷୀ ଯେଉଁ ସ୍ତନପାନ କରୁଛନ୍ତି, ପକ୍ଷୀ ଏତେ ବକର ଭଉଣୀ ପୁତନା, ସେ କଣ କରିଥିଲା ନା ନିଜ ସ୍ତନରେ କାଳକୁଟ ରୂପ ବିଷ ଧରିକି ଆସିଥିଲା, କାଳକୁଟ ବିଷ ଜିଘା ସେ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ଏତେ ଅସାଧିକ ସ୍ଥିତି ଆସିଲେ। କିନ୍ତୁ ଭଗବାନ କଣ କଲେ, ଯଦିଓ ତାକୁ ହତ୍ୟା କରିଛନ୍ତି କିନ୍ତୁ ଲେବେ ଗତି ଭାତୃ ଚିତାଙ୍କୁ ଦୌନ୍ୟ, ତାଙ୍କର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେଇ ସ୍ଥାନ ଦେଇଛନ୍ତି ପକ୍ଷୀକୁ ପୁତନାଙ୍କୁ। ତେଣୁ ତମ୍ବ ଦୟାଳୁ ଶରଣ ପ୍ରଜି, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଦେଇଯିବା? ଯୋଗଦା ଉଦ୍ଧବ କହୁଛନ୍ତି ଭାଗବତ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣା, ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣା କରାଯାଏ। ତେଣୁ ଭଗବାନ ଯେଉଁ ଅସୁରମାନଙ୍କୁ ହତ୍ୟା କରନ୍ତି, ଦୁଷ୍କୃତମାନଙ୍କୁ ହତ୍ୟା କରନ୍ତି, ତାଦ୍ୱାରା ମଧ୍ୟ ତାଙ୍କର କଲ୍ୟାଣ କରନ୍ତି। ସେ ସାଧନା ବିନାଶ ସୁଦ୍ଧା ଧର୍ମ ସଂସ୍ଥାପନ ଭଗବାନ ଧର୍ମ ସ୍ଥାପନ କରନ୍ତି। ଲୋକମାନେ ଧର୍ମ କଣ ଜାଣନ୍ତି ନାହିଁ, ଅଧିକାଂଶ ଲୋକ ଧର୍ମ ବିଷୟରେ ତାଙ୍କର ଜ୍ଞାନ ନାହିଁ। ତେଣୁ ଭଗବାନ ଆସି ବିଭିନ୍ନ ସମୟରେ ଧର୍ମକୁ ସ୍ଥାପନ କରନ୍ତି, ଧର୍ମର ପ୍ରାଣୀ ହେଇଯାଇଥାଏ। ବର୍ତ୍ତମାନ ମଧ୍ୟ ଆମେ ଯଦି ଯିବା ବିଭିନ୍ନ ଗ୍ରାମ ମାନଙ୍କରେ ଦେଖିବା, ବିଭିନ୍ନ ଓଡ଼ିଶାର ବିଭିନ୍ନ ଗ୍ରାମ ପୁରପଲ୍ଲୀରେ ଭଗବାନ ଜଗନ୍ନାଥଙ୍କର ବଦନ କରୁନାହାନ୍ତି, କୃଷ୍ଣଙ୍କର ବଦନ କରୁନାହାନ୍ତି, ବିଭିନ୍ନ ଦେବାଦେବୀମାନଙ୍କ ବଦନ କରୁଛନ୍ତି, ବିଭିନ୍ନ ବାବାଙ୍କର ବଦନ କରୁଛନ୍ତି, ଭଗବାନ ବି କହିକି ବଦନ କରୁଛନ୍ତି। ଇଏ ହେଉଛି ଧର୍ମର ପ୍ରାଣୀ, ଧର୍ମ ସମ୍ବଳ ହେଇଥିବାରୁ ସେମାନେ ପ୍ରକୃତରେ ଧର୍ମ ବିଷୟରେ ଜାଣନ୍ତି ନାହିଁ। ପ୍ରକୃତରେ ଭଜନ କରିବା କଥା କିଏ, ପ୍ରକୃତ ଭଜନ କିଏ? ମହାପ୍ରଭୁ କହିଲେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଆମର ପ୍ରକୃତରେ ଭଜନୀୟ ବା ପ୍ରକୃତରେ ଆମେ କାହାକୁ ଭଜନ କରିବା କଥା ବା ପ୍ରକୃତ କାହାକୁ ଆରାଧନା କରିବା କଥା ନା ଆରାଧ୍ୟ ଭଗବାନ, ଭଗବାନ ଭଜନ କରିବା କଥା। ତେଣୁ ଭଗବାନ କିଏ? କିନ୍ତୁ ଇଏ ଗଣେଶ ହେଉଛନ୍ତି ଭଗବାନ, କିଏ କହୁଛନ୍ତି ଶିବ ହେଉଛନ୍ତି ଭଗବାନ, କିଏ କହୁଛନ୍ତି ଗୁଡ଼ିଘେରା ହେଉଛନ୍ତି ଭଗବାନ। ତେଣୁ କରିକି ମହାପ୍ରଭୁ କହିଲେ ଆରାଧ୍ୟ ଭଗବାନ ବ୍ରଜେଶ ମାନେ ବ୍ରଜେଶ କହିଲେ ନନ୍ଦ ମହାରାଜଙ୍କର ଯେ ତନୟ, ଯେ ନନ୍ଦ ମହାରାଜଙ୍କ ପୁତ୍ର କୃଷ୍ଣ, ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଧାମ ବୃନ୍ଦାବନ, ତାଙ୍କର ଧାମ ବୃନ୍ଦାବନ ଧାମ ମଧ୍ୟ ସେଇଭଳି ଭାବରେ ଆରାଧ୍ୟ, ଭଗବାନ ଯେଉଁଭଳି ଆରାଧ୍ୟ ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ ଆରାଧ୍ୟ। କାରଣ ଭଗବାନଙ୍କର ତାଙ୍କର ନାମ ଗୁଣ ରୂପ ଧାମ ଏସବୁ ଯେମିତି ତଫାତ ଥାଏ, ଯେଉଁଠି ଅଦ୍ୟ ଜ୍ଞାନ। ତେଣୁ ଆରାଧ୍ୟ ଭଗବାନ ବ୍ରଜେଶ୍ୱର ଧାମ ବୃନ୍ଦାବନ ରମ୍ୟା କାର୍ଯ୍ୟ ଉପାସନା ବ୍ରଜବୃଦ୍ଧ ଯାହା କରିଥିଲା, ଯେଉଁ ବିଭିନ୍ନ ପ୍ରକାର ଉପାସନା ରହିଛି, ଶ୍ରେଷ୍ଠ ଉପାସନା କୋଉଟା ନା ରମ୍ୟା ପ୍ରାଚୀ ଉପାସନା। ରମ୍ୟା ଯେଉଁ ଗୋପୀମାନେ ଯେଉଁ ଭଗବାନଙ୍କର ଯେଉଁଭଳି ଭାବରେ ଆରାଧନା କରିଥିଲେ, ଭଗବାନଙ୍କ ଯେଉଁଭଳି ସେ ଆରାଧନା କରିଥିଲେ ନା ସବୁକିଛି ତ୍ୟାଗ କରି ସେ ଭଗବାନଙ୍କ ଆରାଧନା କରିଛନ୍ତି। ଉଦ୍ଧବ ସେଟା କହୁଛନ୍ତି ଭାଗବତ ବର୍ଣ୍ଣନା କରିଛନ୍ତି ଦଶମ ସନ୍ଧ ସତଚାଳିଶ ଅଧ୍ୟାୟ କିଛି କହିଛନ୍ତି। ଆଶା ଭଗୋ ଚରଣରେ ମୁଷାଙ୍ଗ ହଂସ୍ୟାମ ବୃନ୍ଦାବନେ କିମ୍ବି ଗୁମର ଦୌଷଧିନା ଜାଗୃତ ସୋଦନାର୍ଥ ପ୍ରଥମ ହିତ୍ୱା ହେତୁ ମୁକୁନ୍ଦ ପଦବୀ ସ୍ଥିତି ବିମୁକ୍ତିଆ। ଉଦ୍ଧବ ଯିଏ ହେଉଛନ୍ତି ଭଗବାନଙ୍କ ସଖା, କୃଷ୍ଣା ପ୍ରବଳ ମନ୍ତ୍ରୀ, କୃଷ୍ଣମାନଙ୍କ ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ସିଏ, କୃଷ୍ଣଶ୍ଚ ଦୈତ ସଖା ଭଗବାନ କୃଷ୍ଣଙ୍କର ସେ ହେଉଛନ୍ତି ବହୁତ ଅତ୍ୟନ୍ତ ପ୍ରିୟ ସଖା, ଏବଂ ସିଏ ମଧ୍ୟ ହେଉଛନ୍ତି ବୁଦ୍ଧେ ସତମ କାରଣ ବୃହସ୍ପତିଙ୍କର ସେ ହେଉଛନ୍ତି ଶିଷ୍ୟ, ଶିଷ୍ୟ ବୃହସ୍ପତିଙ୍କର ସେ ହେଉଛନ୍ତି ଶିଷ୍ୟ, ବହୁତ ଜ୍ଞାନୀ ବ୍ୟକ୍ତି, ଉଦ୍ଧବ ବୁଦ୍ଧି ସତ୍ତମ ବୋଲି କୁହାଯାଉଛି। ଉଦ୍ଧବଙ୍କର ବୁଦ୍ଧି ହେଉଛି ଶ୍ରେଷ୍ଠ ବୁଦ୍ଧି, ଯେଉଁଥିରେ ଭଗବାନ ଉଦ୍ଧବକୁ ପଠେଇ ବୃନ୍ଦାବନ, ତାଙ୍କର ସନ୍ଦେଶ ନେଇକି ପଠେଇ ବୃନ୍ଦାବନ। ଭଗବାନ ଯେତେବେଳେ 11 ବର୍ଷ ହେଇଗଲା, ଅକ୍ରୋଡ ଆସିକି ଭଗବାନ ନେଇଗଲେ ଅକ୍ରୋଡ ବସେଇକି, ତାପରେ ଭଗବାନ ଯାଇନାହାନ୍ତି ବୃନ୍ଦାବନକୁ। ଯଦିଓ ଗୋପୀମାନେ ରାଧାରାଣୀ ସବୁବେଳେ କୃଷ୍ଣଙ୍କୁ ସବୁବେଳେ ମନେ ପକାନ୍ତି, ସବୁବେଳେ ତାଙ୍କ ପାଇଁ ଝୁରି ହୁଅନ୍ତି, ବିରହରେ ସେମାନେ ବ୍ୟତୀତ ହୋଇଥାନ୍ତି, କିନ୍ତୁ ତଥାପି ଭଗବାନ ତାଙ୍କର ବୃନ୍ଦାବନକୁ ଯାଇନାହାନ୍ତି। କିନ୍ତୁ ସେ ଉଦ୍ଧବକୁ ପଠେଇଥିଲେ, ଗଛ ଉଦ୍ଧବ ପ୍ରଧାନ ସୌମ୍ୟ, ତାଙ୍କ ସନ୍ଦେଶ ପ୍ରଦାନ କରି ଉଦ୍ଧବକୁ ପଠେଇଥିଲେ ବୃନ୍ଦାବନ। ତେଣୁ ଉଦ୍ଧବ ଭାବୁଥିଲେ ସିଏ ହେଉଛନ୍ତି ବହୁତ ଜ୍ଞାନୀ, ବହୁତ ଜ୍ଞାନ ତାଙ୍କର ଅଛି। କିନ୍ତୁ ଯେତେବେଳେ ଗୋପୀମାନଙ୍କୁ ଗଲେ, ଗୋପୀମାନଙ୍କର ଯେଉଁ ପ୍ରେମ ଦେଖିଲେ ଭଗବାନ ପ୍ରତି, ସେତେବେଳେ ସେ ନିଜକୁ ତୁଚ୍ଛ ମନେ କରିଛନ୍ତି। ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ଆଶା ନଭୋ ଚରଣରେ ଦୁଷା, ଭଗବାନ ସେ ପ୍ରାର୍ଥନା କରୁଛନ୍ତି, ମୋର ଆଶା ହେଉଛି ଏଇଟା କଣ ନା ଚରଣ ରେଣୁ, ଗୋପୀମାନଙ୍କର ଚରଣ ରେଣୁ ସେ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି। ଗୋପୀମାନଙ୍କର ଚରଣ ରେଣୁ ତାକୁ ମାଗିବେ, ତାହେଲେ ସେମାନେ ଦେବେନି। ତେଣୁ ସେ କହୁଛନ୍ତି ବୃନ୍ଦାବନ ଗୁଣମଲତା, କୌଣସି ଗୋଟେ ଗୁଣମଲତା ଜନ୍ମ ନିଅନ୍ତି, ବୃନ୍ଦାବନ ତୁମେ ଗୁଣମଲ ଦେଉଛନ୍ତି ନା। ପ୍ରକୃତରେ ଭଗବାନ ତାଙ୍କର ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି। ଏବେ ମଧ୍ୟ ଗୋଟେ ଜାଗା ରହିଛି ବୃନ୍ଦାବନରେ, ଉଦ୍ଧବ କିଆରୀ ବୋଲି କହୁଛି, ସେଠି ଉଦ୍ଧବ ରହିଛନ୍ତି, ଗୋଟେ ଗୁଣମଲତା ହିସାବରେ ରହିଛନ୍ତି। ଭଗବାନ ପ୍ରାର୍ଥନା କରିଥିଲେ, ଭଗବାନ ତାଙ୍କ ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି। ତେଣୁ ସେ କହୁଛନ୍ତି ଆଶା ମହୋ ଚରଣରେ ଦୁଷାମ ହଂସାମ ବୃନ୍ଦାବନ ତୁମେ ଗୋଡ଼ମଳ ଦେଉଛନ୍ତି ନା। ଯାହା ଦୁଷ୍ଟ ସୋଜନାର୍ଥ କଥା ହେଇଥିବା, କାହିଁକି ସେ ଗୋପୀମାନଙ୍କର ପଦରେଣୁ କାମନା କରୁଛନ୍ତି ନା, ଯେଉଁଟାକ ତ୍ୟାଗ କରିବା କଥା ନୁହଁ, ଦୁଷ୍ଟ ଜଣେ ତ୍ୟାଗ କରିପାରିବ ନାହିଁ, ସେସବୁ ଗୋପୀମାନେ ସେସବୁ ତ୍ୟାଗ କରିଦେଇଛନ୍ତି। ଯାହା ଦୁଷ୍ଟ ସୋଜନ ଆର୍ଯ୍ୟ କଥମ ହେଇଥିବା, ନିଜର ସ୍ୱଧର ମାନଙ୍କୁ ପତି ପିତା ମାତା ସମସ୍ତଙ୍କୁ ସେ ତ୍ୟାଗ କରିଛନ୍ତି, ଆର୍ଯ୍ୟପତ ବେଦ ଧର୍ମକୁ ସେ ତ୍ୟାଗ କରିଛନ୍ତି। ହେଇଯୁ ମୁକୁନ୍ଦ ପଦବୀ, ଭଗବାନଙ୍କର ପଦ ପାଦ ପ୍ରାପ୍ତ ହେବା ପାଇଁ, ପାଦ ପଦ୍ମ ପ୍ରାପ୍ତ ହେବା ପାଇଁ ସେ ସବୁକିଛି ତ୍ୟାଗ କରିଛନ୍ତି। ତେଣୁକରି ବୃନ୍ଦାବନରେ ଯେତେବେଳେ ଯାଇଛନ୍ତି, ଉଦ୍ଧବ ଯାଇଛନ୍ତି, ଗୋପୀମାନଙ୍କ ପ୍ରେମ ଦେଖିଛନ୍ତି, ସେତେବେଳେ ସେ କଥା ଭଗବାନ ପ୍ରାର୍ଥନା କରିଛନ୍ତି। ତେଣୁ ମହାପ୍ରଭୁ କହିଛନ୍ତି ସେ କଥା, ଯାରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାର୍ତ୍ତିକ ଉପାସନା ବ୍ରଜବଧୂବତ୍ୟାଣି ଯାହା କଳ୍ପିତା। ବ୍ରଜବଧୂବାନି ଗୋପୀମାନେ ରାଧାରାଣୀ ଏମାନେ ଭଗବାନଙ୍କ ଯେଉଁଭଳି ଭାବରେ ଆରାଧନା କରିଥିଲେ, ସେ ଶ୍ରେଷ୍ଠ ଆରାଧନା, ଅନନ୍ୟ ଭାବରେ ଆରାଧନା କରିଥିଲେ ସେ ହେଉଛନ୍ତି ରାଧାରାଣୀ। ତେଣୁ ମହାପ୍ରଭୁଙ୍କର ମତ ହେଉଛି, ମହାପ୍ରଭୁ ଜୀବନକୁ ସଂକ୍ଷେପରେ ଏଇଟା ବର୍ଣ୍ଣନା କରି ଏଇ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ, ଇଏ ହେଉଛି ଯେଉଁମାନେ ଧର୍ମ ସମୂଳ ନୁହନ୍ତି ସେମାନେ ଜାଣନ୍ତି ଏଇ ଜିନିଷଟା ହେଉଛି, ଏତିକି ଜିନିଷ ହେଉଛି ସାର, ଶ୍ରେଷ୍ଠ ହେଉଛି ଭଗବାନଙ୍କ ଆରାଧନା ହେଉଛି ଶ୍ରେଷ୍ଠ ଆରାଧନା। ରାଧ୍ୟ ଭଗବାନ, ଭଗବାନ କିଏ ନା ବ୍ରଜେଶ ତନୟ, କୃଷ୍ଣ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଏବଂ ତାଙ୍କର ଧାମ ବୃନ୍ଦାବନ ମଧ୍ୟ ସେଭଳି ଭାବରେ ଆରାଧ୍ୟ। ଏବଂ କେମିତି ଆରାଧନା କରିବା ନା, ବ୍ରଜବଧୂ ବର୍ଗୀଣ ଯାହା କଳ୍ପିତା, ଗୋପୀମାନେ ଯେଭଳି ସବୁକିଛି ତ୍ୟାଗ କରି ଭଗବାନଙ୍କ ସ୍ଥାନରେ ଯାଇଥିଲେ, ତାଙ୍କୁ ଆରାଧନା କରିଥିଲେ, ଆମେ ମଧ୍ୟ ସେଭଳି ଭାବରେ ସବୁକିଛି ତ୍ୟାଗ କରି ତାଙ୍କ ସ୍ଥାନରେ ଯିବା, ଇଏ ହେଉଛି ଶ୍ରେଷ୍ଠ ଆରାଧନା। ଶ୍ରୀମଦ୍ ଭାଗବତମ ପ୍ରମାଣ ମମଳମ୍, ଶ୍ରୀମଦ୍ ଭାଗବତମ ପ୍ରମାଣ ମମଳ, ଇଏ ଆମର ଆରାଧ୍ୟ ହେବ ନା, ତେଣୁ ଆରାଧ୍ୟ ଭଗବାନ ପ୍ରଦେଶ ତଦ୍ଧାମ ବୃନ୍ଦାବନ ରମ୍ୟା କାର୍ତ୍ତିକ ଉପାସନା ପ୍ରଜାପତି କରିଥିଲେ ଯାହା କଳ୍ପିତା, ଏବଂ ଶ୍ରୀମଦ୍ ଭାଗବତମ୍ ପ୍ରମାଣ ଅମାଣ ଶ୍ରୀମଦ୍ ଭାଗବତମ୍ ଶ୍ରେଷ୍ଠ ଯେତେ ଶାସ୍ତ୍ର ଅଛନ୍ତି ତାକୁ ଶ୍ରେଷ୍ଠ ଶାସ୍ତ୍ର ହେଉଛି ଶ୍ରୀମଦ୍ ଭାଗବତ ପ୍ରେମା କୁମାର୍ଦ୍ଧ ମହା ଯେଉଁ ଚାରି ପୁରୁଷାର୍ଥ କଥା କୁହାଗଲା ଧର୍ମ ଅର୍ଥ କାମ ମୋକ୍ଷ ଏ ପ୍ରକୃତ ଧର୍ମ ନୁହଁ ପ୍ରକୃତ ଧର୍ମ ହେଉଛି ପ୍ରେମ ଭଗବତ ପ୍ରେମ ପ୍ରାପ୍ତ ହେବା କୃଷ୍ଣ ପ୍ରେମ ପ୍ରାପ୍ତ ହେବା ସେ ହେଉଛି ପ୍ରକୃତ ଧର୍ମ ତେଣୁ ଇଏ ହେଉଛି ଚୈତନ୍ୟ ମହାପ୍ରଭୁ ପ୍ରକୃତରେ ଯେଉଁମାନେ ଧର୍ମ ସମୂଳ ହୁଅନ୍ତି ଅସମୂଳ ଭାବରେ ଯେଉଁମାନେ ଭଗବାନ ପ୍ରଦାନ କରନ୍ତି ସେମାନେ ଏହିଭଳି ଭାବରେ ଭଗବାନ ପ୍ରଦାନ କରନ୍ତି ତେଣୁ ଏଇ ପୁରୁଷୋତ୍ତମ ମାସରେ ଆମେ ଏଇ 15 ଅଧ୍ୟାୟ ଅନୁରୋଧ କରିବୁ ଯଦି ଆପଣମାନେ ସମୟରେ ସୁବିଧା ହେବ ତାହେଲେ ଏଇ 15 ଅଧ୍ୟାୟ ପାଠ କରନ୍ତୁ ପୁରୁଷୋତ୍ତମ ବିଭାଗ ହେବ ଏ ଯେଉଁ ଗୋଟିଏ ମାସ ଯଦି ଚାଲିବ ପୁରୁଷୋତ୍ତମ ମାସ ଏଇ ମାସରେ ଯଦି ଆମେ ଏଇ ପୁରୁଷୋତ୍ତମ ବିଭାଗ ଗୀତାର ଏଇ 15 ଅଧ୍ୟାୟ ପାଠ କରିବା ତାହେଲେ ଏଇ ପୁରୁଷୋତ୍ତମ ମାସର ଆମେ ଅଧିକ ସୁନ୍ଦର ଶ୍ରେଷ୍ଠ ଫଳ ପ୍ରାପ୍ତ ହେବା ଅନ୍ୟ ମାସରେ ଯେଉଁ ସବୁ ଆପଣ ଧର୍ମ କାର୍ଯ୍ୟ କରୁଛନ୍ତି ତା ଦ୍ୱାରା ଯେତିକି ଫଳ ପ୍ରାପ୍ତ ହେଉଛନ୍ତି ଏଇ ପୁରୁଷୋତ୍ତମ ମାସରେ ସେଇ କାର୍ଯ୍ୟ କଲେ ଶହଶହ ଗୁଣର ଅଧିକ ଫଳ ପ୍ରାପ୍ତ ହେବେ ତେଣୁ ଆମର କଥାକୁ ବିଶ୍ରାମ ଦେବା जय श्री भगवती दा की जय श्री गोपाल महाराज की जय श्री देव की अनंत कोटि वैष्णव नंद की जय गोत्रमानंद की
जय पासवा प्रभु पासवा की जय गोत्रमानंद की।